ସତର ଥର ମୁଁ ପରାଜିତ ହେଇଛି ସପ୍ତଦଶାହଂ ବୈ ନିଶ୍ଚିନ୍ତ ଭାବରେ ମୁଁ ତାଙ୍କଠାରୁ ପରାଜିତ ହୋଇଥିଲି ତାଙ୍କ ପାଖରୁ ସଂଯୋଗାନି ପରାଜିତ ସେ ଯୁଦ୍ଧରେ ଭଗବାନଙ୍କର ଯେଉଁ ପାଖାପାଖି 18 ବର୍ଷ କାଳ ଲୀଳା ହୋଇଥିଲା ମଥୁରାରେ ପ୍ରତିବର୍ଷ ଏଇ ଗୋଟିଏ ଯୁଦ୍ଧ ହେବ ପ୍ରତି ଆନୁଆଲ୍ ଫଙ୍କସନ୍ ତାଙ୍କ ଆନୁଆଲ୍ ଫଙ୍କସନ୍ ଯୁଦ୍ଧ ହେବ ଏଭଳି ଯୁଦ୍ଧ ହେବ ନା ତୟ ଭବିଷ୍ୟତି ବି ସୈନ୍ୟ 23 ଅକ୍ଷିଣୀ ସୈନ୍ୟ 23 ଅକ୍ଷିଣୀ ସୈନ୍ୟ କହିଲେ ପାଖାପାଖି 50,30,000 ସୈନ୍ୟ ପ୍ରତିବର୍ଷ ଆସୁଥିଲେ ସାରା ପୃଥିବୀରୁ ଆମେ ଏଇଟା ଆଗରୁ ବର୍ଣ୍ଣନା କରିଥିଲେ 10ମ ସ୍କନ୍ଧରେ ଏହା ପୂର୍ବରୁ ଯେଉଁ 51 ଅଧ୍ୟାୟରେ ଏସବୁ ଭଗବାନ ଯେଉଁ ଆସିଲେ ମଥୁରା ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି ପ୍ରତିବର୍ଷ ସେ ଆସନ୍ତି 23 ଅକ୍ଷିଣୀ ସୈନ୍ୟ ଆଣିକରି 50,30,000 ଗୋଟିଏ 50,30,101 କମ୍ ନୁହଁ କି ଏକ ଅଧିକା ନୁହଁ ଯେ ଆଚାର୍ଯ୍ୟମାନେ କହିଛନ୍ତି କାରଣ ସାରା ପୃଥିବୀରୁ ଆସୁଥିଲେ ସେ ତାଙ୍କ ସାରା ପୃଥିବୀର ରାଜାମାନେ ୟାଙ୍କ ଅଧୀନରେ ଥିଲେ ତେଣୁ ଇଏ କହିଥିଲେ ତୁମେ ଏତିକି ଦେବ ତୁମେ ସେତିକି ଦେବ ତୁମେ ସେତିକି ଦେବ ସେଇ ଅନୁସାରେ ସବୁ ଆସୁଥିଲା ଗୋଟିଏ କମ୍ ନୁହଁ କି ଗୋଟିଏ ଅଧିକା ନୁହଁ 23 ଅକ୍ଷିଣୀ ସୈନ୍ୟ 50,30,100 ମୁଁ 100ଟାକୁ ଇଗ୍ନୋର କରିଦେଉଥିଲି ଏତିକି ସୈନ୍ୟକୁ ଭଗବାନ ହତ୍ୟା କରୁଥିଲେ ଏବଂ ଆକୁ ଚାହିଁଥିଲେ ମଧ୍ୟ ହତ୍ୟା କରିଦେଇପାରିଥାନ୍ତେ ପ୍ରଥମ ଥର ବର୍ଣ୍ଣନା କରାଯାଇଛି ଯେତେବେଳେ ପ୍ରଥମ ଥର ପାଇଁ ଆସିଲେ କାହିଁକି ଜରାସନ୍ଧ ଆକ୍ରମଣ କଲେ ନା ମଥୁରା ଉପରେ ନା ମଥୁରାରେ ଯେଉଁ ଥିଲେ ରାଜା କଂସ ଭୋଜପତେ ସିଏ ଭୋଜବଂଶରେ ସିଏ ହେଉଛନ୍ତି ତାଙ୍କ ପିତା ଉଗ୍ରସେନକୁ ବନ୍ଦୀ କରିକି ନିଜେ ରାଜା ହୋଇଥିଲେ ପ୍ରକୃତରେ ଉଗ୍ରସେନଙ୍କ ପୁତ୍ର ନୁହଁ ଏସବୁ ଘଟଣାର ସବୁ ରହିଛି ତାଙ୍କର ପତ୍ନୀ ଉଗ୍ରସେନଙ୍କ ପତ୍ନୀଙ୍କର ଯେତେବେଳେ ଯାଇଥିଲେ ଗୋଟେ ବୁଲା ଥିଲେ ଗୋଟେ କେଉଁଠିକି ଯାଇଥିଲେ ସେହି ସମୟରେ ଜଣେ ଧୂମିଳ ନ କ'ଣ ତାଙ୍କ ନାଁ ସେ ଅସୁର ଜଣେ ସିଏ ଉଗ୍ରସେନ ଏଭଳି ତାଙ୍କର ସୌନ୍ଦର୍ଯ୍ୟ ରହିଛି ଉଗ୍ରସେନଙ୍କ ପତିଙ୍କର ତେଣୁ ଉଗ୍ରସେନ ରୂପରେ ଯାଇକରି ତାଙ୍କ ସହିତ ମିଶିଥିଲେ ତେଣୁ ସେଇଠି ତାଙ୍କର ଏଇ କଂସ ଜାତ ହୋଇଥିଲା ତେଣୁ ଉଗ୍ରସେନଙ୍କ ପ୍ରକୃତ ପୁତ୍ର ନୁହେଁ ଏଇ କଂସ ଯାହା ବି ହେଉ ଉଗ୍ରସେନ ପିତାକୁ ବନ୍ଦୀ କରି ରଖିଥିଲେ ପିତାକୁ ବନ୍ଦୀ କରି ରଖି ନିଜେ ରାଜା ହୋଇଥିଲେ ତେଣୁ ଇଏ ଭୋଜବଂଶ ଏସବୁ ଯଦୁଙ୍କ ବଂଶରେ ଆସୁଛନ୍ତି ଇଏ ସାଧାରଣ ବଂଶ ନୁହନ୍ତି ଇଏ ଭୋଜବଂଶ କହିଲେ ସେଇ ଯଦୁବଂଶରୁ ଆସୁଛନ୍ତି ସବୁ ଯଦୁବଂଶରୁ ସବୁ ଏମାନେ ସବୁ ରହିଛନ୍ତି ଯେଉଁ ବଂଶରେ ଭଗବାନ ଆସିଛନ୍ତି କେତେ ମହାନ ତାଙ୍କର ବଂଶ କିନ୍ତୁ ଭୋଜବଂଶ ରହିକରି ମଧ୍ୟ ବଂଶକୁ ବଂଶର ନିନ୍ଦା ପାତ୍ର ହେଲେ ସିଏ ବଂଶ ଏଇଭଳି ଭାବରେ ଭଗବାନ ବିରୋଧ କାର୍ଯ୍ୟ କଲେ ସିଏ ଏସବୁ କଥା କଂସଙ୍କ କଥା ସବୁ ରହିଛି ବର୍ଣ୍ଣନା କରାଯାଇଛି ତେଣୁ କଂସ ନିଜ ପିତାଙ୍କୁ ବନ୍ଦୀ କରିକିରି ନିଜ ରାଜା ହେଲେ ମଥୁରାର ରାଜା ହେଲେ ଏବଂ ମଥୁରାରେ ଯେତେବେଳେ ବସୁଦେବ ଏବଂ ଦେବଙ୍କର ବିବାହ ହେଉଥିଲା ସେହି ସମୟରେ ଯେଉଁ ଆକାଶବାଣୀ ହୋଇଥିଲା ଯେ ଅଶାସ୍ତୁ ଅଷ୍ଟମ ଗର୍ଭ ହନ୍ତାଜା ବସେ ହବୁତ ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ ଏଇ ଯେଉଁ ଆକାଶବାଣୀ ହୋଇଥିଲା ସେହି ସମୟରେ କଂସ ଦେବକୀଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଥିଲା କିନ୍ତୁ ବସୁଦେବ ବହୁତ ପ୍ରକାର ତାଙ୍କୁ ସାମ ଦାନ ସବୁ ଭେଦ ସବୁ ବିଭିନ୍ନ ପ୍ରକାର ନୀତି ରହିଛି ସେହି ଅନୁସାରେ ତାଙ୍କୁ ପ୍ରଶଂସା କରିକିରି ଭେଦ ସୃଷ୍ଟି କରିକିରି ତାଙ୍କର ପତ୍ନୀଙ୍କୁ ରକ୍ଷା କରିଥିଲେ ଏବଂ ସେ ପ୍ରତିଜ୍ଞା କରିଥିଲେ କାହିଁକି ରାଜନ ଚିନ୍ତା କରୁଛନ୍ତି ଆପଣଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ ନହିଁ ଆସ୍ତେ ଆସ୍ତେ ଭୟଂ ସୌମ୍ୟ ଯଦ୍ୱି ସା ଅଥର ବାଗ ରୁତ୍ରାଣ୍ଟେ ସମପ୍ରାଇ ସେ ଯଥେଷ୍ଟ ଭୟଂ ଉତ୍ତିତମ ହେ ରାଜନ ଆପଣଙ୍କର କୌଣସି ଭୟ କରିବାର କାରଣ ନାହିଁ କାହିଁକି ଚିନ୍ତା କରୁଛୁ ପ୍ରଥମେ ସବୁ ଗୁଣ ଜ୍ଞାନ ଦେଲେ ପ୍ରଦାନ କଲେ ରାଜନ ମୃତ୍ୟୁ ଦେହ ଜନ୍ମଗତାଂ ବୀର ଦେହୀନ ସଦାୟତେ ଅଦ୍ୟବା ଅର୍ଦ୍ଧ ଶତାନ୍ତେ ବା ମୃତ୍ୟୁ ବହି ପ୍ରାଣୀନା ଧ୍ରୁବ ହେ ରାଜନ ଜଣେ ଜନ୍ମ ହେଇଛି ମାନେ ମୃତ୍ୟୁ ତାର ନିଶ୍ଚିନ୍ତ ରହିଛି ମୃତ୍ୟୁ ଜନ୍ମଗତାଂ ବୀର ଯେମିତି ଭଗବାନ କହିଲେ ଭଗବାନ ପିତା ଏଇ ଜ୍ଞାନ ଦେଇଥିଲେ ଭଗବାନ ପରେ 90 ବର୍ଷ 100 ବର୍ଷ ପରେ ଦେବେ ଜ୍ଞାନ ଦେବେ ଅର୍ଜୁନକୁ ସେଇ କଥା କହିବେ ଯାହା ତ ସେହି ଧ୍ରୁବ ମୃତ୍ୟୁ ଧ୍ରୁବଙ୍କ ଜନ୍ମ ମୃତ୍ୟୁ ସେ ତସ୍ମାଦ ପରିହାର୍ଯ୍ୟ ନ ତୁମ ସୂଚିତ ମୋର ଅଛି କୌଣସି କାରଣରୁ ଆମର ସୂଚନା କରିବାର ଆବଶ୍ୟକତା ନାହିଁ। ଯେଉଁ ଅର୍ଜୁନ ବହୁତ ପ୍ରକାର ସୂଚନା କରିଥିଲେ ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ ତାକୁ ଉତ୍ତର ଦେଇଛନ୍ତି। ତେଣୁ ସିଏ ତାଙ୍କ ପିତା ମଧ୍ୟ ସେକଥା କହିଲେ ମୃତ୍ୟୁ ଜନ୍ମଗତାଂ ଦେହ ବୀର ଦେହେନ ସଜାୟତେ। ଜଣେ ଦେହ ଧାରଣ କରିଛି ମାନେ ଜନ୍ମ ନେଇଛି ମାନେ ତା ମୃତ୍ୟୁ ନିଶ୍ଚିନ୍ତ ରହିଛି, ଜନ୍ମ ସହିତ ମୃତ୍ୟୁ ଲେଖା ହେଇକି ରହିଛି। ଅଦ୍ୟବା ଅର୍ଦ୍ଧ ଶତାନ୍ ଦେବା, ଆଜି ହଉ ନହେଲେ 100 ବର୍ଷ ପରେ ତ ହେବ ନା, ଯେମିତି ହେଲେ ହେବ। ମୃତ୍ୟୁ ଭାଇ ପ୍ରାଣୀ ନାମ ଧ୍ରୁବ, ପ୍ରାଣୀଙ୍କର ମୃତ୍ୟୁ ହେଉଛି ଧ୍ରୁବ, ନିଶ୍ଚିନ୍ତ ଧ୍ରୁବ। ତେଣୁ ଯେତେ ଯାହା ଜ୍ଞାନ ଦେଲେ ମଧ୍ୟ ସେ ବୁଝିଲେ ନାହିଁ। ତେଣୁ ସିଏ ଏଇଭଳି ଭାବେ ପ୍ରତିଜ୍ଞା କଲେ, ଦେଖନ୍ତୁ ଆପଣ କୌଣସି ଚିନ୍ତା କରିବାର କାରଣ ନାହିଁ। ନହି ଆଶା ଆସ୍ତେ ଭୟଙ୍କ ସୌମ୍ୟ ଯତ୍ ପାଇଁ ସା ଶରୀର ବାଗ, ଏଇ ସୌମ୍ୟ ଯଦିଓ ସିଏ ବହୁତ ରୁଦ୍ର ଭଳି କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କୁ ପ୍ରଶଂସା କରୁଛନ୍ତି ସୌମ୍ୟ। ସୌମ୍ୟ କହିବାର ଉଦ୍ଦେଶ୍ୟ ସୋମ ଚନ୍ଦ୍ର ଯେଉଁଭଳି ଭାବରେ ଶୀତଳ, ଆପଣ ସେଭଳି ଭାବରେ ଏଭଳି ତାଙ୍କୁ ପ୍ରଶଂସା କରୁଛନ୍ତି। ନହି ଆଶା ଆସ୍ତେ ଭୟଙ୍କ ସୌମ୍ୟ ଯତ୍ ପାଇଁ ସା ଶରୀର ବାଗ ପୁତ୍ରାନ୍ତ ସମୟ ସେ ତମେ ତ ଗୋଟିଏ ପୁତ୍ରକୁ ଭୟ କରୁଛ, ତ ଗୋଟିଏ ଅଷ୍ଟମ ଗର୍ଭ ପୁତ୍ର କି କନ୍ୟାକୁ ବର୍ଣ୍ଣନା କରାଯାଇନଥିଲା, ଆକାଶ ମାନେ ହେଇଥିଲା ଗର୍ଭ। କିନ୍ତୁ ସବୁ ପୁତ୍ରମାନଙ୍କୁ ମୁଁ ଦେଇଦେବି, ଗୋଟିଏ ପୁତ୍ର କ'ଣ ସବୁ ପୁତ୍ରମାନଙ୍କୁ ଦେଇଦେବି। ଜଣେ ଆଚାର୍ଯ୍ୟ କହୁଛନ୍ତି ଯେଉଁ ସରସ୍ୱତୀ ଦେବୀ ଏଇଭଳି ଭାବେ ବ୍ୟବସ୍ଥା କଲେ ଯେ ବସୁଦେବ ଯେଉଁ କହିଲେ ଯେ ପୁତ୍ରାନ୍ତେ ସମର୍ପିତେ ସେ ସମସ୍ତ ପୁତ୍ରମାନଙ୍କୁ ଦେବି ଯତ୍ ପାଇଁ ସା ଆଶୀର୍ବାଦ ଏ ଯଥେଷ୍ଟ ଭୟ ମୁତିତମ୍। କଂସ ଶୁଣିଲେ କ'ଣ, ଯାହାଙ୍କ ଠାରୁ ମୋର ଭୟ ଆସୁଛି ସେ ସମସ୍ତ ପୁତ୍ରକୁ ସେ ଦେବେ। କିନ୍ତୁ ୟାଙ୍କର କଥା ହେଉଥିଲା କ'ଣ ନା ଯଥେଷ୍ଟ ଅଭୟ ମୁତିତମ୍, ଯାହାଙ୍କ ଠାରୁ ତୁମର ଅଭୟ ଆସୁଛି ମୁଁ ସେ ପୁତ୍ରମାନଙ୍କୁ ଦେଇଦେବି। ୟାଙ୍କର ଭୟ ଆସୁଥିଲା ଅଷ୍ଟମ ଗର୍ଭରୁ, ଅନ୍ୟ କୌଣସି ଗର୍ଭରେ ଭୟ ନଥିଲା କାରଣ ଆକାଶବାଣୀ ହେଇଥିଲା ସେଇଟା। କିନ୍ତୁ ଏହିଭଳି ଭାବରେ ଭଗବାନଙ୍କ ଲୀଳା ଛାଟିଆ ଛୋଟିଆ କଥା ନୁହଁ, ଇଏ ଭଗବାନଙ୍କ ଲୀଳା ଦିବ୍ୟ ସବୁ ରହିଛି। ତେଣୁ ଏହିଭଳି ଭାବରେ ଶୁଣିଲା ପରେ କଂସ ତାର ଯେଉଁ ଭଉଣୀକୁ ହତ୍ୟା କରିବାକୁ ବସିଥିଲା ସେ ତ ନିବୃତ୍ତ ହେଲା, ନହେଲେ ନିବୃତ୍ତ ହେଉନଥିଲା, ହତ୍ୟା କରିବା ପାଇଁ ବସିଥିଲା ସେଇଦିନ ବିବାହ ଦିନ ଇଟ୍ସେଲ୍ଫ ମାରିଦେବା ପାଇଁ ବସିଥିଲା ମଥୁରାର ରାଜଧାନୀ ଏନ୍ଏଚ୍ରେ ନ୍ୟାସନାଲ୍ ହାଇୱେରେ ମଥୁରା ସେଇଠି ମରିବା ପାଇଁ ବସିଥିଲା। ଏଠି ସବୁ ଯୌତୁକ ପାଇ 200 ଦାସୀ ଆସିଥିଲେ ଯୌତୁକ ରୂପରେ ଦେଇଥିଲେ, ଦେବକ ଦେଇଥିଲେ ତାଙ୍କର କନ୍ୟାଙ୍କୁ। ଆଉ ଏତେ ମଥୁରାର ବହୁତ ଲୋକ ସବୁ ଜମା ହେଇଥିଲେ ସେଠି ବିବାହ ଉତ୍ସବ, ବିବାହର ଯେଉଁ ପ୍ରୋସେସନରେ ବହୁତ ଆସିଥିଲେ, ବସୁଦେବଙ୍କ ତରଫରୁ ଭାରତ ସବୁ ଆସିଥିଲେ, ହଜାର ହଜାର ଲୋକ ସବୁ ସେଠି ଥିଲେ। କିନ୍ତୁ କଂସ ନିଜର ପ୍ରାଣ ରକ୍ଷା କରିବା ପାଇଁ କୌଣସି ତାଙ୍କର ଲଜ୍ଜା ଆସିଲା ନାହିଁ, ସମସ୍ତଙ୍କ ସାମ୍ନାରେ ଭଉଣୀକୁ ବଦ୍ଧ କରିବାକୁ ବସିଥିଲା। ଦେଖନ୍ତୁ ଭଗବାନ କିଭଳି ରକ୍ଷା କରନ୍ତି, ଏମିତିକି ବର୍ଣ୍ଣନା କରାଯାଇଛି କଂସ କ'ଣ କଲା, ଯେଉଁ ଚଲାଉଥିଲା ସାରଥି ହିସାବରେ ଚଲାଉଥିଲା ରଥକୁ, ସେଠୁ ଆସିକିରି ଯେଉଁଠି ଦେବକୀ ବସିଥିଲେ ସେଠି ଯାଇ ଠିଆ ହେଇକିରି ଦେବକୀଙ୍କର ବେଣି ଧରିଦେଲା, ଗୋଟେ ହାତରେ ଦେବକୀ ବେଣି ଧରିଲା ଆଉ ଗୋଟେ ହାତରେ ଖଡ଼ଗ ଧରିକି ହତ୍ୟା କରିବାକୁ ବସିଛି। ଏହି ଅବସ୍ଥାରେ ବସୁଦେବ ତାଙ୍କୁ ଦେଉଛନ୍ତି ଜ୍ଞାନ ଉପଦେଶ ଦେଉଛନ୍ତି, ସେ ଶୁଣିବ ଏଇଭଳି ସବୁବେଳେ। କିନ୍ତୁ ତାପରେ ଯେତେବେଳେ ଏଇଭଳି ଏଇ କଥା କହିଲେ ମୁଁ ତୁମକୁ ପ୍ରଦାନ କରିବି, କଂସ ସେଥିରେ ବିଶ୍ୱାସ କଲା, କାହିଁକି ନା ଇଏ ହେଉଛନ୍ତି ଆନକ ଦୁନ୍ଧୁବୀ, ବସୁଦେବଙ୍କର ଗୋଟେ ନାଁ ହେଉଛି ଆନକ ଦୁନ୍ଧୁବୀ। କାହିଁକି ନା ବସୁଦେବ ଯେତେବେଳେ ଜନ୍ମ ହେଇଥିଲେ ସେଇ ସମୟରେ ଆକାଶରେ ସ୍ୱର୍ଗରେ ଦେବତାମାନେ ଦୁନ୍ଧୁବୀ ନାହାତ କରୁଥିଲେ, ତେଣୁ ତାଙ୍କ ନାଁ ହେଇଥିଲା ଆନକ ଦୁନ୍ଧୁବୀ, ପ୍ରସିଦ୍ଧ ଥିଲେ, ସତ୍ୟ କହିବାରେ ପ୍ରସିଦ୍ଧ ଥିଲେ। ଏମିତିକି ମୃତ୍ୟୁର ଭୟ ଥାଇକି ମଧ୍ୟ ସେ ତାଙ୍କ କଥାରେ ବିଶ୍ୱାସ କଲେ, କଂସ ଭଳି କ୍ରୂର ବ୍ୟକ୍ତି ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କଲେ। ଏଇଥିରୁ ଆମେ ଜାଣିବା ବସୁଦେବଙ୍କର କିଭଳି ଭାବରେ ସ୍ଥିତି ଥିଲା, ସତ୍ୟ କହିବାରେ ପ୍ରସିଦ୍ଧ ଥିଲେ, ସିଏ କିଛି ଅସତ୍ୟ କହିନାହାନ୍ତି। ସେ କହିଲେ ଯଥେଷ୍ଟ ଅଭୟ ମୃତ୍ୟୁ ଦମ, ଯାହାଙ୍କ ପାଖରେ ତୁମକୁ ଅଭୟ ଆସୁନି ମୁଁ ସେଇଟାକୁ ଦେବି, ସେଇଟା ସେୟା ହେଲା ପ୍ରକୃତରେ। 6 ପୁତ୍ରକୁ ପ୍ରଦାନ କଲେ, ସପ୍ତମ ପୁତ୍ର ତ ଜଣାପଡ଼ିଲାନି ପ୍ରକୃତ ବଳରାମ, ଭଗବାନ ବଳରାମ ଆସନ୍ତାକାଲି ବଳରାମଙ୍କର ଆବିର୍ଭାବ ହେବ ନିତ୍ୟାନନ୍ଦ ପ୍ରଭୁ। ତାପରେ ଅଷ୍ଟମ ଗର୍ଭ ଯେଉଁ ଆସିଲେ ଭଗବାନ ଆସିଲେ ସେ ତାଙ୍କୁ କହିନାହାନ୍ତି ଦେବି ବୋଲି, ତେଣୁ ସେ ନେଇକରି ରଖି ଆସିଲେ ନନ୍ଦ ମହାରାଜଙ୍କ ନନ୍ଦ ଘରେ, ନନ୍ଦଙ୍କ ଆଳରେ ରଖିକରି ତାଙ୍କର କନ୍ୟାକୁ ଆଣିଲେ। ଏଇଭଳି ଭାବରେ ସବୁ ଘଟଣା ଅଛି। ତେଣୁ ଏଇଭଳି ଭାବରେ କଂସ ସବୁବେଳେ ଭୟ କରୁଥିଲା। କଂସ କୁହାଯାଇଛି 10ମ ସ୍କନ୍ଧ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, आसीन संभीषण तिष्ठन भुंजान पर्यटन मई अपशक्तन ऋषिकेशम अपशक्तन जगत चिंतियान ऋषिकेश ऋषिकेश भगवान को गोटे नाम हूँ ऋषिकेश ऋषिक अर्थ हूँ इंद्रिय इंद्रिय मान जे ईश जे नियंत्रणकारी सी हूँ ऋषिकेश भगवान सबकि इंद्रिय को सी नियंत्रण करेणु तक नाम हूँ ऋषिकेश तेणु कंस सब भगवान चिंता करूला खाला बेले बसला बेले शोला बेले चलला बेले जहाँ सब करूला से समय चिंता कर सब किंतु भगवान को कौन शत्रु भाव चिंता करूला तेणु से आनंद प्राप्त हो पार ना सब भयभीत होता मृत्यु भजपते भगवान जो आसिले दशम स्कंद तेयर सत्यार वर्णना करगवान ये समय सुंदर रूप रही भगवान साक्षात कामद भाई स्त्रीलोक मान लगुला एवं तांकर जो पिता माने अच्छा बा जो माने गुरुजन माने अच्छा जो माने बात्सल भाव भगवान सहित युक्त से मानक लगुला स्व पितृ शिशु से मैं भावुले आम छोट पाटा शिशु भावुले किंतु कंस भावुला ये मृत्यु मृत्यु भजपते यही भाव भगवान हत्या कलापर कंस को हत्या कलापर तर जो पत्नी दुईज थे अस्थि एवं प्राप्ति अनेक पत्नी थे भितर ये दुईज पत्नी ये हूँ जरासंधकर पुत्री जरासंधकर कन्या तेणु ये पलैगले मगध को पलैगले बिहार को पलैगले मथुरार बिहार को आसीगले बिहार को आसी कांदिया आरंभ कले तेणु जरासंध शपथ ने मु पृथ्वी को जादव शून्य करदेवी आउ कि जादव रही समस्त हत्या करदेवी एत शक्ति थिले प्रबल शक्ति समग्र पृथ्वी राजा मैंने अधीनता स्वीकार करते तेणु समस्ते प्रदान करुले सैन्य किसी सैन्य देकर तेईस अक्षणी सैन्य प्रदान करुले प्रति वर्ष जो आनुआल फंक्शन सीटा आम जो आनुआल फंक्शन आस रामनवमी तर आनुआल मथुरारे यही भाव रोला जरासंध आनुआल फंक्शन करुला तेईस अक्षणी सैन्य पचास लक्ष तीस हजार शहे सैन्य को आणिक आसला समुद्र भाई रही सैन्य समुद्र कि एक कथा कह सौरे सप्तशाहन अहम मुझे आउ कि मोर निजर अभिज्ञता रही एक सतर थर सप्तश सप्तश एगार सतर थर पर बै निश्चिंत भाव संजोग आनी पराजित मुजित होती ये कृष्ण पराजित होती पराजित जिते बड़ योद्धा हेले भगवान के जय करे ना भगवान को जय कर उपाय अलग रही कितु ये से उपाय जान नी जरा संदेह सी जो अज्ञानता भितर रही सी अज्ञानता को कहते शिशुपाल भगवान को जय कर उपाय अलग रही कौन से उपाय भागवत दशम स्कंद चौदह अध्याय से कह ब्रह्मा स्तुति से ज्ञानी प्रयासम मोदपाश नमंत एव जीवंती सन्मुखरता भवदीय वार्ता स्थाने स्थिता श्रुतिगतां तनुवांग मनोभि जे प्रायशो जीतो जीतो प्यसित स्त्रीलोक्यां भगवान गोटे नाम हूँ अजित तीन लोक कहीं तक जीति पारे ना ये जरासंध कौन जीत सतर थर कौन सतर कोटी थर आस हार जितबार उपाय रही अलग कमी भगवान जीतिजी जमी दशम स्कंद अठर अध्याय वर्णना कर उभाव कृष्ण भगवान सीधा मान पराजित भगवान पराजित सीधा पराजित हो गले उभाव कृष्ण तेणु भगवान कांधे की नहीं गले उभाव कृष्ण भगवान जदिव से भगवान सीधा ठार पराजित हो गले से भाव प्रणव भद्रसेनस्तु वृषभ भद्रसेन अस्तु प्रणव रोहिणी सुत दशम स्कंद अठर अध्याय सब गोटे अच्छा भगवान जो चलता पगंड लीलार सब विभिन्न प्रकार खेलुले गोचारण करुले से समय लीलाटी होता मांडरिक वन निकट यही भाव गोटे थे भगवान प्रणव आसला अनेक असुर कृष्ण पाखे पराजित हो ये प्रणव भावुला कृष्ण को पराजय कर पारिनी नहीं बलराम को पराजित करदेवी बलराम पराजय करदेवी बोली चिंता करी सी आसला प्रणव सहित प्रणव बलराम को हत्या उद्देश्य आसला गोप बेस आसला से ସେଦିନ ଯେଉଁ ଗୋପମାନେ ସବୁ ହଜାର ହଜାର ଗୋପ ସବୁ ରହିଛନ୍ତି, ଗାଭୀମାନେ ମଧ୍ୟ ସବୁ ରହିଛନ୍ତି, ଅସଂଖ୍ୟ ଗାଭୀ ସବୁ ରହିଛନ୍ତି, ଯେଉଁ ଗୋଟିଏ ଗୋପ ସେଦିନ ଆସିନଥିଲେ, କୌଣସି କାରଣରୁ ତାଙ୍କ ଦେହ ଖରାପ ଥିଲା ବା ଯାହା ହେଉ ଜ୍ୱର ଥିଲା ହେଇଥିଲା, ସେ ଆସିନଥିଲେ ବା ଭଗବାନ ଲୀଳା ଏଇଟା, ତେଣୁ ସେ ସେହି ଗୋପ ବୟସରେ ଆସିଲେ, ଆଉ କିଏ ଜାଣିପାରିବେନି ଏଇ ଗୋପ ବୋଲି, ଏଭଳି ଭାବରେ ଚାଲାକ ଦେଖୁଥିଲା ମୁଁ ଜିତିଯିବି, ଭଗବାନ ଜାଣିପାରିଲେ, କୃଷ୍ଣ ବଳରାମ ଜାଣିପାରିଲେ, ତେଣୁ ସେ ତାଙ୍କର ଖେଳ ବଦଳେଇ ଦେଲେ, ଯେଉଁ ଖେଳ ଚାଲିଥିଲା ତାକୁ ବଦଳେଇ ଦେଲେ, ଦୁଇ ପାର୍ଟି ହୋଇଗଲେ, ଦୁଇ ପାର୍ଟି ହୋଇଗଲେ, ଗୋଟିଏ ପାର୍ଟିରେ ହେଡ଼୍ ହେଲେ ବଳରାମ, ଆଉ ଗୋଟିଏ ପାର୍ଟିରେ ହେଡ଼୍ ହେଲେ କୃଷ୍ଣ, ତେଣୁ ଏ ସବୁ ସଖାମାନେ ସବୁ କିଏ କେଉଁ ପାର୍ଟିରେ ସବୁ ଗଲେ, ତେଣୁ ପ୍ରଳମ୍ବ ଚିନ୍ତା କରିଥିଲା ମୁଁ ବଳରାମଙ୍କର ବିପକ୍ଷ ପାର୍ଟିରେ ଗଲେ, କାରଣ ସେ ଖେଳ ହେବା ପୂର୍ବରୁ ଏଇଟା କଣ୍ଡିସନ ହେଇଥିଲା, ଯିଏ ହାରିବ ସେ ଜିତିଯିବା ପାର୍ଟିକୁ କାନ୍ଧରେ ବସେଇ ଗୁହାଇବ, ତେଣୁ ପ୍ରଣବ କ'ଣ କଲା, ସେ କୃଷ୍ଣ ପାର୍ଟିରେ ଯାଇ ପହଞ୍ଚିଗଲା। ଏଇଭଳି ଭାବରେ ଯେତେବେଳେ ଖେଳ ଚାଲିଲା, ଖେଳରେ ଭଗବାନ କୃଷ୍ଣଙ୍କର ପାର୍ଟି ହାରିଗଲେ, ସେ କଥା କୁହାଯାଇଛି ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ କୁହାଯାଇଛି, ଉବାହ କୃଷ୍ଣ ଭଗବାନ, ତେଣୁ ଯେହେତୁ ଭଗବାନ ହାରିଗଲେ ତେଣୁ ସେ ବହନ କଲେ, ସୀଦାମାନ ରାଧାରାଣୀଙ୍କ ଭାଇ ସୀଦାମ, ସୀଦାମଙ୍କୁ କାନ୍ଧରିଲେ, ସୀତାମାନେ ତାଙ୍କଠାରୁ ପରାଜିତ ହୋଇଗଲେ ଭଗବାନ। ଏ ସେହିଭଳି ଭାବେ ବୃଷଭ ଭଦ୍ରସେନ, ସୁଭଦ୍ରସେନ ବୃଷଭ ପାଖରୁ ହାରିଗଲେ, ଏବଂ ପ୍ରଣବ ରୋହିଣୀ ସୁତ, ପ୍ରଣବ ମଧ୍ୟ ସେହିଭଳି ଭାବରେ ହାରିଗଲା ପରେ ରୋହିଣୀ ସୁତକୁ ବଳରାମଙ୍କୁ କାନ୍ଧିବା ପାଇଁ ଆରମ୍ଭ କଲେ। କଥା ଥିଲା ଭାଣ୍ଡରବନ ପାଖରେ ଯାଇକରି ଭାଣ୍ଡରବଟ ସେଇଠି ତାଙ୍କୁ ଛାଡ଼ିବେ, କିନ୍ତୁ ସେ ଭାଣ୍ଡରବଟ ଆଗକୁ ପଳେଇଗଲେ, ତାଙ୍କର ଉଦ୍ଦେଶ୍ୟ ଥିଲା ବଳରାମଙ୍କୁ ହତ୍ୟା କରିବେ, ଯାଇକରି ଆଗକୁ ଗଲେ କଲେ ଏକାଥରେ ଗୋଟେ ପ୍ଲେନ୍ ହୋଇଗଲେ, ପ୍ଲେନ୍ ହୋଇକି ଗୋଟେ ପଳେଇଲେ। ଆଚାର୍ଯ୍ୟ ଟିକାର କହନ୍ତି ଯେତେବେଳେ ଭଗବାନ ହେଇଥିଲେ ଏକ ବର୍ଷର ଭଗବାନ କୃଷ୍ଣ, ସେହି ସମୟରେ ଭଗବାନ ତୃଣାବ୍ରତ ଆସିଥିଲେ ଭଗବାନ ବଧ କରିବା ପାଇଁ, କଂସ ପ୍ରେରିତ ହୋଇଥିଲା, କଂସ ପ୍ରେରଣ କରିଥିଲା, ଅନେକ ଅସୁରଙ୍କୁ ପ୍ରେରଣ କରିଥିଲା, ତେଣୁ ଭଗବାନ ଯେଉଁ ତୃଣାବର୍ତ୍ତକୁ ତୃଣାବର୍ତ୍ତ ଯେଉଁ ଭଗବାନ ନେଇ ପଳେଇଗଲେ, ଏ ଏକ ବର୍ଷ ରହିଲା, ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ସ୍ୱର୍ଗରୁ ଯାଇ ବୁଲିକି ପଳେଇ ଆସିଲେ ସ୍ୱର୍ଗରୁ, ସ୍ୱର୍ଗରୁ ଦେବତାମାନଙ୍କୁ ତାଙ୍କର ଦର୍ଶନ ଦେଲେ, ଦେବତାମାନେ ତାଙ୍କୁ ପ୍ରଣାମ କଲେ, ସ୍ତୁତି କଲେ, ସବୁ କଥା ରହିଛି, ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଆଚାର୍ଯ୍ୟ ଟିକାର କହିଛନ୍ତି। ତେଣୁ ବଳରାମଙ୍କର ଇଚ୍ଛା ଥିଲା ସେଇଦିନ ଠାରୁ, ମୋର ସାନ ଭାଇ ଯାଇ ସ୍ୱର୍ଗରୁ ବୁଲି ଆସିଲାଣି, ମୁଁ ବୁଲି ନାହିଁ ଯାଇପାରି ନାହିଁ, ତେଣୁ ଭଗବାନ ବ୍ୟବସ୍ଥାରେ ଏଇଟା ହେଲା, ପ୍ରଣବ ଆସିକି ନେଇଗଲା ତାଙ୍କ ସ୍ୱର୍ଗକୁ, ସ୍ୱର୍ଗକୁ ନେଇଗଲା, ସ୍ୱର୍ଗରୁ ସବୁ ବୁଲି ସାରିଲା ପରେ ଭଗବାନ ବଳରାମ କ'ଣ କଲେ, ତାକୁ ହତ୍ୟା କଲେ, ପ୍ରଣବାସୁରକୁ ହତ୍ୟା କଲେ। ତେଣୁ ଭଗବାନ ଯଦିଓ ଭଗବାନ ଗୋଟେ ନାମ ହେଉଛି ଅଜିତ, କିନ୍ତୁ ସେ ପରାଜିତ ହୋଇଯାଆନ୍ତି କାହା ପାଖରେ, ନା ଏଇ ଭଗବାନ ତାଙ୍କ ଭକ୍ତ ପାଖରେ ପରାଜିତ ହୋଇଯାଆନ୍ତି, ଯେମିତି ଶ୍ରୀରାମ ପାଖରେ ପରାଜିତ ହୋଇଗଲେ, ସେ କଥା ବ୍ରହ୍ମା ମଧ୍ୟ କହୁଛନ୍ତି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ। ଇଏ କଳିଯୁଗରେ ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା, ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ଯାଇଥିଲେ, ସେହି ସମୟରେ ଗୋଦାବରୀ ନିକଟରେ ରାୟ ରାମାନନ୍ଦଙ୍କର ଭଗବାନଙ୍କ ସହ ଦେଖା ହେଇଛି, ଏ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା ଅଷ୍ଟମ ପରିଚ୍ଛେଦରେ ଏଇଟା ସବୁ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ତାଙ୍କୁ ପଚାରିଲେ, ରାୟ କୁହ, ସାଧ୍ୟ ସାଧନ କୁହ, ସାଧ୍ୟ କହିଲେ କ'ଣ ଆମ ଜୀବନର ଲକ୍ଷ୍ୟ, ଏବଂ ସାଧନ କହିଲେ ତାକୁ ପ୍ରାପ୍ତ ହେବାର ଉପାୟ କ'ଣ, ସାଧ୍ୟ ସାଧନ। ଏହିଭଳି ଭାବେ ରାୟ ରାମାନନ୍ଦ, ସିଏ ହେଉଛନ୍ତି ବିଶାଖା, ଏବଂ ସିଏ ହେଉଛନ୍ତି ଅର୍ଜୁନ, ସ୍ୱୟଂ ଅର୍ଜୁନ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ମହାଭାରତ ଯୁଦ୍ଧରେ, କୃଷ୍ଣ ଦେଇଥିଲେ ଅର୍ଜୁନକୁ ଜ୍ଞାନ ଦେଇଥିଲେ, ସେଇ କୃଷ୍ଣ ଆସିଲେ ଚୈତନ୍ୟ ମହାପ୍ରଭୁ ଉପରେ, ସେଇ ଅର୍ଜୁନ ଆସିଲେ ରାୟ ରାମାନନ୍ଦ ଉପରେ, ତେଣୁ ଭଗବାନ ପରୀକ୍ଷା କଲେ କ'ଣ ସବୁ ଶିଖିଛନ୍ତି, ଶିଖେଇଥିଲି କ'ଣ ସବୁ ମନେ ଅଛି ନା ନାହିଁ, କୁହ ସାଧ୍ୟ ସାଧନ କୁହ। ତେଣୁ ରାୟ ରାମାନନ୍ଦ ସବୁ ଜାଣନ୍ତି, ଶାସ୍ତ୍ର ଜ୍ଞାନ ସବୁ ରହିଛି ତାଙ୍କର, ବହୁତ ବିଦ୍ୱାନ ବ୍ୟକ୍ତି ସିଏ, ତେଣୁ ସେ କହିବାକୁ ଆରମ୍ଭ କଲେ, ଶାସ୍ତ୍ରରୁ ବିଭିନ୍ନ ପ୍ରକାର ଯେଉଁ ରହିଛି ଶ୍ଳୋକ ସବୁ ଉଦ୍ଧାର କରିବାକୁ ଆରମ୍ଭ କଲେ। ପ୍ରଥମେ ସେ କହିଲେ ବିଷ୍ଣୁ ପୁରାଣର ଗୋଟେ ଶ୍ଳୋକ, ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପମାନ ବିଷ୍ଣୁ ଆରାଧତେ ପନ୍ଥା ନାନ୍ୟତତ୍ତ୍ୱ ସକାରଣ, ବର୍ଣ୍ଣାଶ୍ରମ ଯେଉଁ ରହିଛି, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି, ଏଇଟା ହେଉଛି କ'ଣ ପାଇଁ, ଚାରବତା କାହିଁକି ନା ପୁରୁଷେଣ ପରମପମାନ, ପରମ ପୁରୁଷ ଭଗବାନ ବିଷ୍ଣୁଙ୍କର ଆରାଧନା ପାଇଁ ରହିଛି ବ୍ୟବସ୍ଥା କରେ, ଚାରି ବର୍ଣ୍ଣ ଚାରି ଆଶ୍ରମ ଏଇଟା ଭଗବାନଙ୍କର ଆରାଧନା କରିବା ପାଇଁ ହେଇଛି, ଅନ୍ୟ କୌଣସି କାରଣ ନାହିଁ, ନାନାତ୍ତ୍ୱସ କାରଣ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। କିନ୍ତୁ ମହାପ୍ରଭୁ କହିଲେ ଏହ ବାହ୍ୟ ଆଗେ କହ, ଏଇଟା ନୁହଁ, ଏ କଳିଯୁଗରେ ଏଇଟା ସମ୍ଭବ ନୁହଁ। ତେଣୁ ଏଇଭଳି ଭାବରେ ହେଇକରି ଯେତେବେଳେ ଲାଷ୍ଟକୁ ଏଇ ଶ୍ଳୋକଟି କହିଲେ, ମହାପ୍ରଭୁ କହିଲେ ଏ ହଏ, ଏଇଟା ବର୍ତ୍ତମାନ କଳିଯୁଗର ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା। ସମୁଦପାଶ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତାବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତା ତନୁରାଂ ମନୋଭି ଯେ ପ୍ରାୟଶୋ ଜିତୋ ଜିତୋ ବ୍ୟସିତ ଶ୍ରୀଲୋକ୍ୟା। ଭଗବାନ ଅଜିତ, କିନ୍ତୁ ସେ ଅଜିତ ମାନେ ତ୍ରିଲୋକରେ କେହି ଜିତିପାରିବେ ନାହିଁ। ଇଏ ତ ପୃଥିବୀ ପୃଷ୍ଠର କଥା କହୁଛନ୍ତି, ତ୍ରିଲୋକରେ, ସ୍ୱର୍ଗରେ କେହି ଜିତିପାରିବେ ନାହିଁ, ପାତାଳରେ କେହି ଜିତିପାରିବେ ନାହିଁ, ମର୍ତ୍ତ୍ୟଲୋକରେ କେହି ଜିତିପାରିବେ ନାହିଁ, ତ୍ରିଲୋକରେ କେହି ଜିତିପାରିବେ ନାହିଁ ଭଗବାନଙ୍କୁ। କାରଣ ସେ ହେଉଛନ୍ତି ଅଜିତ, ଅପରିମିତ ଶକ୍ତି ରହିଛି, ଅନଲିମିଟେଡ୍ ଶକ୍ତି ରହିଛି ଭଗବାନଙ୍କର। ଯିଏ ଜିତିବ ତା'ର ଯେଉଁ ଶକ୍ତି ସେ ଭଗବାନ ଦେଇଛନ୍ତି, ସେ କିନ୍ତୁ ଭଗବାନ ଜିତିବ। କିନ୍ତୁ ଭଗବାନ ଚାହିଁଲେ ସେ ପରାଜିତ ହେବେ, ନହେଲେ ସେ ଭଗବାନ ପରାଜିତ ହୋଇପାରିବେ ନାହିଁ, ଭଗବାନ କିଏ ପରାଜୟ କରିପାରିବେ ନାହିଁ, କିଏ ପରାଜୟ କରିବ ନା? ଜ୍ଞାନେ ପ୍ରୟାସ ମୁଦପାଶ୍ୟ, ଆମେ ଯେଉଁ ଭଗବାନଙ୍କୁ ଜାଣିବା ପାଇଁ ସବୁ ବିଭିନ୍ନ ପ୍ରକାର ଉପାୟ ରହିଛି ବା ଜ୍ଞାନ ମାଧ୍ୟମରେ ଜାଣିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ସେଇଟାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନେ ପ୍ରୟାସ ମୁଦପାଶ୍ୟ ନମନ୍ତ ଏବ, କେବଳ ନମ୍ର ଭାବରେ ଜୀବନ୍ତି ସନ୍ମୁଖରେତା ଭବଦୀୟ ବାର୍ତ୍ତା। ସନ୍ମୁଖରେତା କହିଲେ ସାଧୁଙ୍କ ମୁଖରୁ ଭଗବାନ ଭବଦୀୟ ବାର୍ତ୍ତା, ଭଗବାନ କଥା ଶ୍ରବଣ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତବ କଥାମୃତ ତତ ଜୀବନ କବି ବିଧି ହରି ଅନନ୍ତ, ହରି କଥା ଅନନ୍ତ, ବଳରାମ ଅନନ୍ତ ଦେହ ଭଗବାନଙ୍କର ଗୁଣଗାନ କରୁଛନ୍ତି ଏ ପର୍ଯ୍ୟନ୍ତ 1000 ମୁଖରେ, ଗୋଟିଏ ମୁଖ ନୁହଁ, 1000 ମୁଖରେ ଭଗବାନଙ୍କ ଗୁଣଗାନ କରୁଛନ୍ତି, ଭଗବାନ କଥା କହୁଛନ୍ତି, ଏ ପର୍ଯ୍ୟନ୍ତ ଶେଷ ହଉ ନାହିଁ, ଭଗବାନଙ୍କ ଏତେ ରହିଛି, ଅନନ୍ତ କଥା ରହିଛି ଆମକୁ ପ୍ରଭୁପାଦ ମହାରାଜ ସୁଯୋଗ ପ୍ରଦାନ କରିଛନ୍ତି ଘଣ୍ଟାଟି ଶୁଣିବା ପାଇଁ, ସକାଳ ବେଳା ଘଣ୍ଟାଟେ, ସନ୍ଧ୍ୟାବେଳେ ଘଣ୍ଟାଟେ, ଭଗବାନ ଭଗବତ ଗୀତା, ସକାଳେ ଭାଗବତ, ଭଗବାନ କଥା ରହିଛି, ଅନନ୍ତ ରହିଛି ଭଗବାନ କଥା। ଏଇ କଥାକୁ ଯେଉଁମାନେ ଶ୍ରବଣ କରିବେ, ଭବଦୀୟ ବାର୍ତ୍ତା ଭଗବାନ କଥା ଶ୍ରବଣ କରିବେ, ସେ ଯେଉଁ ସ୍ଥାନରେ ଥାଆନ୍ତୁ କିଛି ଅସୁବିଧା ନାହିଁ। ସ୍ଥାନ ସ୍ଥିତା କେବଳ ଶ୍ରୁତିଗତା, କେବଳ କର୍ଣ୍ଣ ମାଧ୍ୟମ ଦେବେ, କର୍ଣ୍ଣ ଶ୍ରବଣ, କର୍ଣ୍ଣରେ ଶ୍ରବଣ କରିବେ, ଭଗବାନ ଦେଇଛନ୍ତି କର୍ଣ୍ଣ ଶ୍ରବଣ କରିବା ପାଇଁ, ଏଇ କଥା ଭଗବାନ କଥା ଶ୍ରବଣ କରିବା। ତନୁବାଙ୍ଗ ମନୋଭୀର, କାୟ ମନ ବାକ୍ୟରେ ଶ୍ରବଣ କରିବା, କିଭଳି କାୟ ମନ ବାକ୍ୟରେ ଶ୍ରବଣ କରିବା ନା, ଶରୀର ଦ୍ୱାରା ତାଙ୍କୁ ପ୍ରଣାମ କରିବା, ସମ୍ମାନ କରିବା, ସାଧୁଙ୍କୁ ସମ୍ମାନ କରିକି ତାଙ୍କଠାରୁ କଥା ଶୁଣିବା, ମନ ଦ୍ୱାରା ତାଙ୍କୁ, ତାଙ୍କ ପ୍ରତି ଆମର ଗୌରବ ଭାବ ଆସିବ, ଏବଂ ବାକ୍ୟ ଦ୍ୱାରା ତାଙ୍କୁ, ତାଙ୍କର ଗୁଣଗାନ କରିବା। ଜୟ ଶ୍ରୀ ଗୁରୁଦେବ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ତାଙ୍କଠାରୁ ଏଇଭଳି ଭାବରେ କାୟ ମନ ବାକ୍ୟରେ କ'ଣ କ'ଣ ତନୁବାନ ମନୋଭୀର, ଯିଏ ପ୍ରାୟଶ ଯିଏ ଏଇଭଳି ଭାବେ ପ୍ରୟାସ କରନ୍ତି, ଯଦିଓ ସେମାନେ ଭଗବାନ ହେଉଛନ୍ତି ଅଜିତ, ତ୍ରିଲୋକରେ କେହି ତାଙ୍କୁ ଜିତିପାରିବେ ନାହିଁ, କିନ୍ତୁ ସେ ଜିତିଯିବେ। ଭଗବାନ ଜିତିବାର ଉପାୟ ହେଉଛି ଏଇଟା, ଭଗବାନଙ୍କୁ ଜିତିବା ମାନେ ଆମେ ମୃତ୍ୟୁକୁ ଜିତିଯିବା, ସଂସାରକୁ, ସଂସାର ବାହାର ହୋଇଯିବା, ମୃତ୍ୟୁକୁ ଜିତିଯିବା। ଭଗବାନଙ୍କ ଶରଣରେ ଆମେ ଗଲା ମାନେ ଏ ମୃତ୍ୟୁ ସଂସାରକୁ ପାର ହୋଇଯିବା, ମୃତ୍ୟୁ ସଂସାରକୁ ଆମେ ମୃତ୍ୟୁକୁ ଜିତିଯିବା। ଭକ୍ତ ଏଇ ମୃତ୍ୟୁକୁ, ମୃତ୍ୟୁର ଅଧୀନରେ ସମସ୍ତେ ରହିଛନ୍ତି। ମଦ୍ ଭୟାତ୍ ବାଦ ବାତ ଓୟମ୍ ସୂର୍ଯ୍ୟ ଅସ୍ତପତି ମଦ୍ ଭୟାତ୍ ବର୍ଷ ତିନ୍ଦ୍ର ଦହତ ଅଗ୍ନିର ମୃତ୍ୟୁ ସ୍ତରତି ମଦ୍ ଭୟାତ୍, କେଉଁଠି କୁହାଯାଇଛି ଏଇଟା? ତୃତୀୟ ସ୍କନ୍ଦ 25 ଅଧ୍ୟାୟରେ ଭଗବାନ କପିଳ ଦେବ ମା ଦେବତୀ କହୁଛନ୍ତି। କାହିଁକି ସେଗୁଡ଼ି କହିଲେ, ଯେତେବେଳେ କପିଳ ଦେବ କହୁଛନ୍ତି ଭଗବାନଙ୍କର ଆରାଧନା କରିବା ପାଇଁ, ଦେବତୀ ମା ଚିନ୍ତା କରୁଛନ୍ତି ମୁଁ ଯଦି ଖାଲି ଭଗବାନଙ୍କର ଆରାଧନା କରିବି ସବୁ ଦେବତାମାନେ ଆମ ମୋ ଉପରେ କ୍ରୋଧ କରିବେ ନାହିଁ। ଏ ଭାବରେ ନାନ୍ୟତ୍ର ମଦ ଭଗବତ ପ୍ରଧାନ ପୁରୁଷେଶ୍ୱରାତ୍ ଆତ୍ମନ ସର୍ବଭୂତାନ ଭୟଂ ତୀବ୍ରମ ନିବର୍ତ୍ତତେ। ଅନ୍ୟ କୌଣସି ଉପାୟ ନାହିଁ ଭୟରୁ ଉଦ୍ଧାର ପାଇବା ପାଇଁ, ମୃତ୍ୟୁରୁ ଉଦ୍ଧାର ପାଇବା ପାଇଁ ଅନ୍ୟ କୌଣସି ଉପାୟ ନନ୍ ଅନ୍ୟତ୍ର ମଦ ଭଗବତ ଭଗବାନ ଭକ୍ତମାନେ ନାନ୍ୟତ୍ର ମଦ ଭଗବତ ପ୍ରଧାନ ପୁରୁଷେଶ୍ୱରାତ୍ ଆତ୍ମନ ସର୍ବଭୂତାନ ଭୟଂ ତୀବ୍ରମ ନିବର୍ତ୍ତତେ। ଭଗବାନଙ୍କ ଶରଣରେ ନଗଲେ ଅନ୍ୟ କୌଣସି ଉପାୟରେ ଜଣେ ଭୟକୁ ପାର ହୋଇପାରିବ ନାହିଁ। ତେଣୁ ଏଇ ଶ୍ଳୋକଟି କହିଲେ ମା ଚିନ୍ତା କରୁଛନ୍ତି ଆମେ ଯଦି ଅନ୍ୟମାନଙ୍କ ଦେବାଦେବୀମାନଙ୍କୁ ପୂଜା ନ କରିବା ସେମାନେ ମଧ୍ୟ କ୍ରୋଧ ପ୍ରକାଶ କରିବେ, ଗ୍ରହ ନକ୍ଷତ୍ର ଆଙ୍କର ସବୁ ପ୍ରଭାବ ରହିଛି, ଏସବୁ ତାଙ୍କର ସେମାନେ ମଧ୍ୟ ଆମ ଉପରେ ଶନି ଗ୍ରହ ତାଙ୍କର ଦେବେ ସବୁ କଥା ରହିଛି। ତେଣୁ ଭଗବାନ ଏ ଶ୍ଳୋକଟି କହିଲେ ନା ମଦ୍ଭୟାତ୍ ବାଧିବାତୋୟଂ ସୂର୍ଯ୍ୟସ୍ତପତି ମଦ୍ଭୟାତ୍ ବର୍ଷତେନ୍ଦ୍ରୋ ଦହତ୍ୟ ଅଗ୍ନି ମୃତ୍ୟୁସ୍ତରତି ମଦ୍ଭୟାତ୍। ଭଗବାନଙ୍କ ଭୟରେ ସମସ୍ତେ ଭୟଭୀତ ହେଇକି ରହିଛି। ମଦ୍ଭୟାତ୍ ବାଧିବାତୋୟଂ ଆଉ ପବନ ଦେବ ଯେଉଁ ପବନ ଚଳାଚଳ କରୁଛନ୍ତି ଭଗବାନଙ୍କର ଆଜ୍ଞାରେ ଭଗବାନ ଭୟରେ ମଦ୍ଭୟାତ୍ ବାଧିବାତ ସୂର୍ଯ୍ୟସ୍ତପତି ମଦ୍ଭୟାତ୍ ସୂର୍ଯ୍ୟଦେବ ମଧ୍ୟ ଯେଉଁଭଳି ଭାବରେ ଆଲୋକ ପ୍ରଦାନ କରୁଛନ୍ତି ବା କିରଣ ଦେଉଛନ୍ତି ତାପ ପ୍ରଦାନ କରୁଛନ୍ତି ଅଶେଷ ତେଜା ତାଙ୍କର ରହିଛି ଭଗବାନଙ୍କର ଆଜ୍ଞାରେ। କ'ଣ ଯଶ୍ୟା ଗୟା ଭ୍ରମତି ସମୃତ କାଳଚକ୍ର ସେଇ କାଳଚକ୍ର ଭଗବାନ ଦେଇଦେଇଛି ଚକ୍ର, ଏଇ ଚକ୍ରରେ ସେ ଘୁରି ବୁଲିବେ ଆଉ କିଛି ଉପାୟ ନାହିଁ। ଯଦି କହିବେ ପ୍ରଭୁ ମୁଁ ଆଉ ବୁଲିପାରିବି ନାହିଁ, ନୋ ନୋ ଅଲଟରନେଟିଭ୍, ୟୁ ହାଭ୍ ଟୁ ଡୁ, ୟୁ ଆର୍ ବାଉଣ୍ଡ ଟୁ ଡୁ। ଭଗବାନଙ୍କର ଆଜ୍ଞା ମଦ୍ଭୟାତ୍ ବାଧିବାତ ସୂର୍ଯ୍ୟସ୍ତପତି ମଦ୍ଭୟାତ୍ ବର୍ଷ ଚନ୍ଦ୍ର ଇନ୍ଦ୍ରଦେବ ମଧ୍ୟ ବର୍ଷା କାଳ ଆସିଲେ ବର୍ଷା କରିବେ, ସେ ଖେଳିପାରିବେ ନାହିଁ ଭଗବାନଙ୍କ ସହିତ, ଭଗବାନଙ୍କ ରୁଲ୍ ରହିଛି ଆଜ୍ଞା। ମଦ୍ଭୟାତ୍ ବର୍ଷ ଚନ୍ଦ୍ର ଦହତି ଅଗ୍ନି ଅଗ୍ନି ମଧ୍ୟ ଯେଉଁ ଦାହକ ଶକ୍ତି ରହିଛି ଭଗବାନଙ୍କର ଆଜ୍ଞାରେ କରୁଛନ୍ତି ସେଇଟା। ଏମିତିକି ମୃତ୍ୟୁ ସ୍ଥରତି ମଦ୍ଭୟାତ୍ ମୃତ୍ୟୁ କହିଲେ ଯମରାଜ ସ୍ୱୟଂ ମଧ୍ୟ ଭଗବାନ ଭୟରେ କାର୍ଯ୍ୟ କରୁଛନ୍ତି। ଯେତେବେଳେ ଭଗବାନ ଗଲେ ଏଇ ମଥୁରା ଲୀଳା ଯେତେବେଳେ ଆସିଲେ ଭଗବାନ 11 ବର୍ଷରେ ଭଗବାନ ଗଲେ ଉଜ୍ଜୟିନୀ ଗଲେ ପାଠ ପଢ଼ିବା ପାଇଁ, 11 ବର୍ଷରେ ଭଗବାନ ପାଠ ପଢ଼ିବା ପାଇଁ ଆରମ୍ଭ କଲେ। 11 ବର୍ଷରେ ଯେତେବେଳେ ଗଲେ 64 ଦିନରେ ସବୁ ପାଠ ପଢ଼ିଦେଲେ, 64 ଡେଜ୍ 64 କଳା ପ୍ରାପ୍ତ ହେଇଗଲେ 64 ଦିନରେ। ଗୋଟିଏ ଥର ଯାହା କହନ୍ତି ତାଙ୍କର ଗୁରୁ ଶୁଣୁଛନ୍ତି ବନି ସକୃତ ସକୃତ ପକ୍ତେ, ଯାହା ଥରେ କହିଲେ ସବୁ ମନେ ରଖିଗଲେ ଭଗବାନ ସିଏ। ତେଣୁ ପାଠପଢ଼ା ଶେଷ ହେଇଗଲା, 64 ଦିନରେ ସରିଗଲା ପାଠ। ଇଏ ଭଗବାନଙ୍କର ଶିଷ୍ୟତ୍ଵ ଏଇଭଳି ଭାବରେ 64 ଦିନରେ ସରିଗଲେ। ତେଣୁ ଯେତେବେଳେ ପାଠ ସରିଲା ବିଦାୟ ନେବା ବସିଛନ୍ତି ସେତେବେଳେ କହିଲେ ଗୁରୁଦେବଙ୍କୁ, ଗୁରୁଦେବ କ'ଣ ଆମେ ଦକ୍ଷିଣା ଦେବୁ? ଗୁରୁଦେବ ସନ୍ଦୀପନୀ ସେ ଜଣେ ଶିବଙ୍କର ଭକ୍ତ, ଏସବୁ କଥା ରହିଛି, ସିଏ ରହୁଥିଲେ କାଶୀରେ, କିନ୍ତୁ ସେ ଜାଣିଲେ ଭଗବାନ ଆସିବେ ମୋ ପାଖକୁ ପାଠ ପଢ଼ିବା ପାଇଁ, କାରଣ ଭଗବାନ ଯେଉଁ ପାଠ ପଢ଼ିବେ ବ୍ୟାସଦେବ ପାଖକୁ ଯାଇପାରିବେ ନାହିଁ ପାଠ ପଢ଼ିବା ପାଇଁ, କାରଣ ବ୍ୟାସଦେବ ତ ଜାଣିଛି ଭଗବାନ ତାଙ୍କୁ କ'ଣ ସେ ପଢ଼େଇବେ, ସେ ତାଙ୍କୁ ପୂଜା କରିବେ। ଗୋବିନ୍ଦ ହରି ପୁରୁଷି ଗୋବିନ୍ଦ ହରି ପୁରୁଷ ତମାଂ ଭଜାମି ଗୋବିନ୍ଦ ହରି ପୁରୁଷ ତମାଂ ଭଜାମି। ତେଣୁ ଭଗବାନ ଗଲେ ସନ୍ଦୀପନୀ ପାଖକୁ ପାଠ ପଢ଼ିବା ପାଇଁ, ତେଣୁ ସନ୍ଦୀପନୀ ଯେତେବେଳେ ପଢ଼ାଉଥିଲେ ଜାଣିପାରିଲେ, ସନ୍ଦୀପନୀ କୁହାଯାଇଛି ଆଚାର୍ଯ୍ୟମାନେ ଟିକାର କହନ୍ତି, ସନ୍ଦୀପନୀ ଯେତେବେଳେ ପଢ଼ାଉଥିଲେ ତାଙ୍କର ମଧ୍ୟ ବହୁତ ତ୍ରୁଟି ଥିଲା, ଭୁଲ ଥିଲା ତାଙ୍କର ସବୁ ଶାସ୍ତ୍ରରେ, ବହୁତ ଜିନିଷ ସେ ତାଙ୍କର ସନ୍ଦେହ ଥିଲା, ଏଇଟା କ'ଣ ଏଇଟା କ'ଣ ତାର ଅର୍ଥ କ'ଣ ଅର୍ଥ କ'ଣ ଏସବୁ ଭାବୁଥିଲେ, କିନ୍ତୁ ଯେତେବେଳେ ସେ ପଢ଼ାଉଥିଲେ ଭଗବାନଙ୍କୁ ସେତେବେଳେ ତାଙ୍କର ସେ ଜ୍ଞାନ ପ୍ରାପ୍ତ ହୋଇଗଲେ, ତାଙ୍କର ଯେଉଁ ସନ୍ଦେହ ଥିଲା ଦୂର ହେଲା, ସେ ଶିଷ୍ୟର ସନ୍ଦେହ କ'ଣ ଦୂର କରିବେ, ନିଜର ସନ୍ଦେହ ଦୂର ହେଲା ଶିଷ୍ୟକୁ ପଢ଼େଇକିରି। ଇଏ ଭଗବାନଙ୍କର ଦିବ୍ୟ ଜନ୍ମ କର୍ମ ଚନ୍ଦ୍ର ଦିବ୍ୟମ, ଏସବୁ ଦିବ୍ୟ ଲୀଳା ଭଗବାନଙ୍କର। ତେଣୁ ଭଗବାନ ଜାଣିପାରିଲେ ସନ୍ଦୀପନୀ ହେଉଛନ୍ତି ସ୍ୱୟଂ ଭଗବାନ, ତେଣୁ ଭଗବାନ ଯେତେବେଳେ କହିଲେ ଦକ୍ଷିଣା ଦେବା ପାଇଁ, ସେ କହିଲେ କ'ଣ ମୋତେ ଦକ୍ଷିଣା ଦେବ, ମୁଁ ତୁମର ଶିଷ୍ୟ ହେଲା, ଏଇଟା ବଡ଼ କଥା, ଏଇଟା ବଡ଼ ଦକ୍ଷିଣା, ଆଉ କିଛି ଦରକାର ନାହିଁ। ତଥାପି ଛନ୍ଦୟା ମା ସତୁ ନୃପ ବୋଲି କୁହାଯାଇଛି ତୃତୀୟ ସ୍କନ୍ଧରେ, ଏ ଶ୍ଳୋକଟି ରହିଛି। ଉଦ୍ଧବ ଯେତେବେଳେ ବିଦୁରୁ କହୁଛନ୍ତି ସେତେବେଳେ ଏକଥା କହିଛନ୍ତି, 64 ଦିନରେ ଭଗବାନ ସବୁ ଜ୍ଞାନ ପ୍ରାପ୍ତ ହେଇକରି ଗୁରୁ ଦକ୍ଷିଣାଚାର୍ଯ୍ୟ ଛନ୍ଦୟା ମା ସତୁ ନୃପ। ଗୁରୁ କହିଲେ ନା ଆମର ଦକ୍ଷିଣା ଦରକାର, ନା ନା କିଛି ଆମେ ଦେବୁ, ନା ଆମର ନା ଆମେ ଏଇଭଳିଆ ଛନ୍ଦୟା ମାସ ତାଙ୍କୁ ଛନ୍ଦି ଦେଲେ ଏଭଳି ଭାବରେ କହିଲେ। ତେଣୁ ଗୁରୁ ଚିନ୍ତା କଲେ କ'ଣ ମାଗିବି, ତେଣୁ କହିଲେ ଠିକ୍ ଅଛି ମୋର ପତ୍ନୀଙ୍କ ସହିତ ଆଲୋଚନା କରି କରିବି। ତେଣୁ ପତ୍ନୀଙ୍କ ସହିତ ଯେତେବେଳେ ଆଲୋଚନା କଲେ, ପତ୍ନୀ କହିଲେ ଆମର ଯେଉଁ ପୁତ୍ର ମୃତ୍ୟୁବରଣ କରିଥିଲେ, ଛୋଟ ପିଲାବେଳେ ମୃତ୍ୟୁବରଣ କରିଥିଲେ, ତାଙ୍କୁ କୁହ ଯଦି ଭଗବାନ ତାଙ୍କୁ ଫେରେଇ ଦେବେ। ଭଗବାନ କ'ଣ ନ କରିପାରିବେ, ଏଇ ସେ ଭଗବାନ ଇଏ ଛୋଟିଆ ଖେଳ ଖେଳବାର କଥା ନୁହଁ, ଭଗବାନ ଡୁପ୍ଲିକେଟ୍ ନୁହଁ, ଅରିଜିନାଲ ଭଗବାନ। ଡୁପ୍ଲିକେଟ୍ ଭଗବାନଙ୍କର ଦାନ୍ତ ପଡ଼ିଯିବ, ଡାକ୍ତର ପାଖକୁ ଯିବେ, ତାଙ୍କର ଦାଢ଼ି ବାହାରିବ, ଏସବୁ ଡୁପ୍ଲିକେଟ୍ ଭଗବାନ। ଇଏ ଭଗବାନ କ'ଣ ନ କରିପାରିବେ, ପଙ୍ଗୁଙ୍କୁ ଲଙ୍ଘା ହେଇଥାଏ ଗିରି, ପଙ୍ଗୁକୁ ସେ ଗିରିକୁ ଲଙ୍ଘନ କରିପାରିବେ, ଭଗବାନଙ୍କର ଶକ୍ତି ରହିଛି। ତେଣୁ ତାଙ୍କ ପତ୍ନୀ କହିଲେ ଆମ ମୃତ ପୁତ୍ରକୁ ସେ ଦେବେ। ଯେତେବେଳେ ଗୁରୁ କହିଲେ ତାଙ୍କୁ ସେ କଥା, କହିଲେ କହି ବାତ ନାହିଁ, ଭଗବାନ ଚାଲିଲେ। ଏ ପ୍ରଭାସ କ୍ଷେତ୍ରରେ ଛୋଟ ପିଲା ଥିଲାବେଳେ ସେ ସମୁଦ୍ର ଭିତରେ ପ୍ରବେଶ କରି ମୃତ୍ୟୁବରଣ କରିଥିଲେ, ଯାଇକି ସମୁଦ୍ରକୁ ପଚାରିଲେ ବରୁଣଦେବ, ସମୁଦ୍ର ଯେତେବେଳେ ପହଞ୍ଚିଗଲେ ବରୁଣଦେବ ଥରିବା ପାଇଁ ଆରମ୍ଭ କଲେ। କାରଣ ଭଗବାନ ରାମଚନ୍ଦ୍ର ଲୀଳାରେ ଭଗବାନ ଯେତେବେଳେ ସେତୁବନ୍ଧ ନିର୍ମାଣ କରୁଥିଲେ, 3 ଦିନ ଉପବାସ କରିଥିଲେ, ବରୁଣଦେବଙ୍କୁ ପ୍ରାର୍ଥନା କରିଥିଲେ, ବରୁଣଦେବ ଶୁଣିନଥିଲେ। ଏଇଟା କୁହାଯାଇଛି ତ୍ରସ୍ତାବ୍ଧିବଧ ସେତୁ ଖଳଦବଧାନ ତ୍ରସ୍ତାବ୍ଧି, ଏଭଳି ଭାବରେ ଯେତେବେଳେ ତାଙ୍କର କ୍ରୋଧ ଆସିଲା, ସେତେବେଳେ ସମୁଦ୍ରରେ ଯେଉଁ 900,000 ପ୍ରକାର ଜୀବ ଅଛନ୍ତି ସବୁ ତପ୍ତ ହେଇକି ଛଟପଟ ହେବା ପାଇଁ ଆରମ୍ଭ କଲେ। ତେଣୁ ବରୁଣଦେବ ଆସି ତ୍ରାହି ତ୍ରାହି ବୋଲି କହି ଶରଣ ନେଇଥିଲେ। ତେଣୁ ଆଜି ଯେତେବେଳେ ଭଗବାନ ଆସୁଛନ୍ତି, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ, ପ୍ରଭୁ ମୁଁ କିଛି ଦୋଷୀ ନୁହଁ, ଏଇ ମୋର ଜଳରେ ରହିଛି ଜଣେ ଅସୁର ରହିଛି, ଶଙ୍ଖା ଅସୁର, ସିଏ ବୋଧେ ନେଇଥାଇ ପାରନ୍ତି, ମୁଁ ଜାଣିନି ପ୍ରଭୁ, ମୁଁ ନେଇନି ଆପଣ ଗୁରୁଙ୍କ ପୁତ୍ରକୁ। ତେଣୁ ଭଗବାନ ପ୍ରବେଶ କଲେ, ଜଳରେ ପ୍ରବେଶ କଲେ, ବଳରାମ କୃଷ୍ଣ 2 ଜଣ ମିଶିକି ଆସିଥିଲେ, ରଥ ଆଣିକି ଆସିଥିଲେ, ବଳରାମ ଅପେକ୍ଷା କଲେ, ଭଗବାନ କୃଷ୍ଣ ପ୍ରବେଶ କଲେ ସମୁଦ୍ର ଭିତରେ, ପ୍ରବେଶ କରି ଶଙ୍ଖା ଅସୁରକୁ ବଧ କଲେ। ଶଙ୍ଖାସୁର ନା କ'ଣ ତା ନା, ଏଇ ଯେଉଁ ଭଗବାନଙ୍କ ଶଙ୍ଖ ହେଉଛି ପାଞ୍ଚଜନ୍ୟ ଗୋଟେ ଅସୁର ଥିଲା, ତା ଭିତରେ ତାକୁ ହତ୍ୟା କଲେ, ଏବଂ ସେଇଠି ସେ ପାଞ୍ଚଜନ୍ୟ ଶଙ୍ଖକୁ ଉଦ୍ଧାର କରିଛନ୍ତି ବୋଲି କୁହାଯାଏ। ସିଏ ଯଦି ଖାଇଥିବ ମଧ୍ୟ ତା ପାଟି ପେଟ ଭିତରେ କ'ଣ ଥିବ କି, ଇଏ ଭଗବାନଙ୍କର ଅଦ୍ଭୁତ ଲୀଳା, ଭଗବାନଙ୍କର ଦେଖିଲେ ନାହିଁ। ତେଣୁ ସିଏ ଗଲେ ଯମରାଜ ପାଖକୁ, ଗଲେ ସେନ୍ ଯମରାଜ ପାଖକୁ, ଗଲେ ମଦଭ୍ୟାତ କ'ଣ ମୃତ୍ୟୁ ଶରତ ମଦଭ୍ୟାତ, ଏ କଥା କହିବା ପାଇଁ ମୁଁ ଏଇଟା କହିଲି। ଯେତେବେଳେ ଭଗବାନ ଯାଇକରି ସଞ୍ଜୀବନୀ ପୁରୀ, ଭଗବାନଙ୍କ ଯମରାଜଙ୍କର ସଞ୍ଜୀବନୀ ପୁରୀ ତାଙ୍କର ରହିଛି, ତାଙ୍କ ପୁରୀର ନାମ ସଞ୍ଜୀବନୀ ପୁରୀ, ଦେବଲୋକରେ ଅବସ୍ଥିତ ସେଇଟା। ତେଣୁ ସେଠି ଯେତେବେଳେ ଯାଇକରି ସେ ଶଙ୍ଖନାଦ କରିଦେଲେ, ଯମରାଜ ଥରିବା ପାଇଁ ଆରମ୍ଭ କଲେ, କଥା ଜାଣିପାରିଲେ। ଯମରାଜ ଜଣେ ମହାଜନ, ସାଧାରଣ ବ୍ୟକ୍ତି ନୁହନ୍ତି, ଜଣେ ମହାଜନ। ତେଣୁ ସେ ଆସିକି, ପ୍ରଭୁ ମୁଁ ଆପଣ କ'ଣ ସେବା କରିବି, ସେ ଶଙ୍ଖନାଦ ଶୁଣିକିରି ସେହି ସମୟରେ ଯେଉଁ ନର୍କରେ ଯେଉଁମାନେ ଥିଲେ ସବୁ ପାପୀମାନେ ଥିଲେ ସବୁ ଉଦ୍ଧାର ପାଇକି ବୈକୁଣ୍ଠ ଲୋକ ଗଲେ, ପଳେଇଗଲେ, ଏଇଭଳି ବର୍ଣ୍ଣନା କରାଯାଇଛି। ତେଣୁ ଯମରାଜ ଯେତେବେଳେ ଆସିଗଲେ, ତେଣୁ ସେ କହିଲେ କୌଣସି ବାଛ ବିଚାର ନକରି ତୁମର ଯେଉଁ ନିୟମ ରହିଛି ସେ ନିୟମକୁ ଲାଗୁ ନ କରେଇକିରି ମୋର ଗୁରୁଙ୍କର ପୁତ୍ରକୁ ଶୀଘ୍ର ଆଣି, ଯେଉଁ ଅବସ୍ଥାରେ ନେଇଥିଲ ସେଇ ଅବସ୍ଥାରେ ଆଣ, ଛୋଟବେଳେ ଦେଇଥିଲ ସେଇ ଅବସ୍ଥା, ତା ଭିତରେ ଅନେକ ବର୍ଷ ବିତିଗଲାଣି ନା। ତେଣୁ ଯମରାଜ ତାଙ୍କୁ ଆଣିଲେ, ଯେଉଁ ଅବସ୍ଥାରେ ନେଇଥିଲେ ସେଇ ଅବସ୍ଥାରେ ଆଣିଲେ। ତେଣୁ ଆଚାର୍ଯ୍ୟମାନେ ଟିକାର କରିଛନ୍ତି, ଏଠି ଯଦି ଭଗବାନ ଶଙ୍ଖନାଦ କଲେ ସମସ୍ତେ ପଳେଇଗଲେ, ତାହେଲେ ଇଏ କେମିତି ରହିଗଲେ ନା, ଆଙ୍କୁ ଯମରାଜ ତାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ, ଭଗବାନ ଆସିବେ ଆଙ୍କୁ ନେବେ କହିକି ରଖିଥିଲେ, ଯେଉଁ ଅବସ୍ଥାରେ ଥିଲେ ସେଇ ଅବସ୍ଥାରେ ଦେଲେ, ଭଗବାନ ତାଙ୍କୁ ଆଣିକି ସେଇ ଅବସ୍ଥାରେ ତାଙ୍କୁ ଦେଲେ, ତାଙ୍କ ଗୁରୁଙ୍କୁ ଦେଲେ, ଏଇଭଳି ଭାବରେ ଦକ୍ଷିଣା ପ୍ରଦାନ କଲେ ଭଗବାନ, ଭଗବାନଙ୍କର ଭଗବତା। ତେଣୁ ଏଇଭଳି ଭାବରେ ମୃତ୍ୟୁ ସ୍ତରତ ମଧ୍ୟ ଭଗବାନ ଭୟରେ ସମସ୍ତେ କାର୍ଯ୍ୟ କରୁଛନ୍ତି, ତେଣୁ ଯମରାଜ ମଧ୍ୟ ଭୟ କରି ସେ ପ୍ରଦାନ କଲେ ତାଙ୍କୁ। ଏ କଥା ଶୁଣିକିରି ଯେତେବେଳେ 10ମ ସ୍କନ୍ଧ 84 ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ବହୁତ ପ୍ରକାର ସବୁ ଆସିଥିବେ, ସୂର୍ଯ୍ୟ ପରାଗ ତିଥି ହେଇଥିବ, ସେଇ ତିଥିରେ କୁରୁକ୍ଷେତ୍ରରେ ବହୁତ ମୁନିଋଷିମାନେ ଆସିଥିବେ, ପାଣ୍ଡବମାନେ ଆସିଥିବେ, କୌରବମାନେ ଆସିଥିବେ, ବୃନ୍ଦାବନରୁ ବ୍ରଜବାସୀମାନେ ସବୁ ଯାଇଥିବେ, ମୁନିଋଷିମାନେ ସବୁ ଯାଇଥିବେ, ଶ୍ରୀ ଶ୍ରୀ ସୀତାରାମଙ୍କ ହନୁମାନ ଯୁକ୍ତି ଭଗବାନ ସେଠି ବହୁତ କଥା ସ୍ପିଚ୍ ଦେବେ, ଗୋଟେ ଭଗବାନ ଗୋଟେ ବକ୍ତୃତା ଦେବେ, ସେଠି କଥା କହିବେ ଭଗବାନ, ସ୍ୱୟଂ ଭଗବାନ କଥା କହିବେ, ଭଗବାନ ତାଙ୍କ କଥା କହିବେ, ଭଗବାନଙ୍କ ଭଗବତ କଥା। ଗୋଟେ ପ୍ରସିଦ୍ଧ ଶ୍ଳୋକ ରହିଛି ଦଶମ ସଂ 84 ଅଧ୍ୟାୟରେ, ଯଶାତ୍ ବୁଦ୍ଧି କୋଣ ପେତି ଧାତୁ ସୁଧି, ଏଇସବୁ ରହିଛି। ଯାହାକୁ ଏଇଭଳି ଭାବରେ ଯେତେବେଳେ କହିବେ, ତାପରେ ଦେବୀକୁ କହିବେ, ହେ କୃଷ୍ଣ ତୁ ତୋର ଗୁରୁଙ୍କୁ ତାଙ୍କର ମୃତ୍ୟୁପୁତ୍ରକୁ ଦେଇଦେଲେ, ଆମର 6 ପୁତ୍ର ମୃତ୍ୟୁବରଣ କରିଛନ୍ତି, ତାଙ୍କୁ ଆଣୁନୁ ତୁ। ଭଗବାନ କହିଲେ ଠିକ୍ ଅଛି, ଭଗବାନ ଯାଇକରି ଯିବେ କେଉଁଠି, ସୁତଳ ଲୋକକୁ ଯିବେ, ସେ 6 ପୁତ୍ରକୁ ରଖିଥିବେ, ବଳି ମହାରାଜ ରଖିଥିବେ, ସୁତଳ ଲୋକରେ ତାଙ୍କୁ ରଖିଥିବେ, ତେଣୁ ସୁତଳ ଲୋକରୁ ତାଙ୍କୁ ଆଣିକି ଆସିବେ, ଯେଉଁ ଅବସ୍ଥାରେ ଥିଲେ ସେଇ ଅବସ୍ଥାରେ ସବୁ ଆସି ପହଞ୍ଚିବେ, ଏବଂ ସେମାନେ ଦେବକୀଙ୍କର ଯେତେବେଳେ ମାଆଙ୍କ ପାଖକୁ ଆସିବେ, ଦେବକୀଙ୍କର ସ୍ତନରୁ କ୍ଷୀର ଜାତ ହେବ, ତେଣୁ ଯେଉଁ କ୍ଷୀରକୁ କୃଷ୍ଣ ପାନ କରିଥିବେ, ତେଣୁ ସେଇ କ୍ଷୀରକୁ ସେମାନେ ପାନ କରିକି ସେମାନେ ପୁଣି ମୁକ୍ତି ପାଇଯିବେ। ଏସବୁ କଥା ଦଶମ ସ୍କନ୍ଧ 85 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ଜିତିବାର ଉପାୟ ହେଉଛି, ଯେଉଁମାନେ ଭଗବାନ ପ୍ରାପ୍ତ ହୋଇଯିବେ ସେମାନେ ଭଗବାନଙ୍କୁ ଜିତିଯିବେ, ଏବଂ ମୃତ୍ୟୁକୁ ମଧ୍ୟ ଜିତିଯିବେ, ମୃତ୍ୟୁକୁ ମଧ୍ୟ ଜୟ କରିଯିବେ। ଯେମିତି ଧ୍ରୁବ ମହାରାଜ କଥା କୁହାଯାଇଛି, ଧ୍ରୁବ ମହାରାଜ 36,000 ବର୍ଷ ରାଜ୍ୟ ଶାସନ କଲେ, ସେତେବେଳେ ଅନ୍ତିମରେ ଦଶମ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାଙ୍କ ପାଇଁ ଗୋଟେ ଆସିଲା ବିମାନ ଆସିଲା ବୈକୁଣ୍ଠ ଲୋକରୁ ବା ଧ୍ରୁବ ଲୋକରୁ, ନନ୍ଦ ସୁନନ୍ଦ ଇତ୍ୟାଦି ଏମାନେ ସବୁ ଆସିକରି ତାଙ୍କୁ କହିଲେ, ଆପଣ 5 ବର୍ଷ ରହିଥିଲା ବେଳେ ଆପଣ ଭଗବାନ ପ୍ରାପ୍ତ ହୋଇଛନ୍ତି, ତେଣୁ ଭଗବାନ ପଠାଇଛନ୍ତି ବିମାନ, ଆପଣ ଆସନ୍ତୁ ଯିବା। ସେଠି ଥିଲେ ସେ ଯେଉଁ ରହିଛନ୍ତି ଆମର ହରିଦ୍ୱାର, ହରିଦ୍ୱାରରେ ସେ ଭଗବାନ ପ୍ରାର୍ଥନା କରୁଥିଲେ, ତେଣୁ ଧ୍ରୁବ ମହାରାଜ କ'ଣ କଲେ ନା, ସମସ୍ତଙ୍କର ବିଦାୟ ନେଇକରି ମୁନି ଋଷିମାନେ ସବୁ ଥିଲେ, ସମସ୍ତଙ୍କୁ ଯାଇ ପ୍ରାର୍ଥନା କରିକି ତାଙ୍କୁ ପ୍ରଣାମ କରିକିରି ଆସୁଛନ୍ତି। ତ ଯେତେବେଳେ ସେ ବିମାନ ଆରୋହଣ କରିବା ପାଇଁ ବସୁଛନ୍ତି, ସେଇ ସମୟରେ ଯମରାଜ ସ୍ୱୟଂ ଆସି ପହଞ୍ଚିଗଲେ। ଚତୁର୍ଦ୍ଦ ସ୍କନ୍ଦ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତତ୍ର ଉତ୍ତାନ ପାଦ ପୁତ୍ରସ୍ୟ ଦଦର୍ଶ ଅନ୍ତକ ମହାଗତମ, ଉତ୍ତାନ ପାଦ ପୁତ୍ର ଉତ୍ତାନ ପାଦ ବା ଧ୍ରୁବ ଦେଖିଲେ ଜଣେ ଆସୁଛନ୍ତି, କିଏ ସିଏ ଜାଣିନାହାନ୍ତି, ସିଏ ଆସୁଛନ୍ତି ତାଙ୍କ ସାମ୍ନାକୁ, ଯେତେବେଳେ ଆସୁଛନ୍ତି ଦଦର୍ଶ ଅନ୍ତକ ମହାଗତମ, ସିଏ କହିଲେ ପ୍ରଭୁ ମୁଁ ହେଉଛି ମୃତୁରା, ମୃତ୍ୟୁ ଯମରା, ଆପଣ ଯିବେ ବୈକୁଣ୍ଠ ଲୋକକୁ ଯିବେ, ଏ ପୃଥିବୀର ଶରୀରରୁ କାହିଁକି ଧାରଣ କରୁଛନ୍ତି, ଏଇଟା ଛାଡ଼ି ଦିଅନ୍ତୁ, ଏଇଟା ମୋ ପାଖରେ ରହିବ। ତେଣୁ କହିକିରି ସେ କହିଲେ ଠିକ୍ ଅଛି, କହିଲେ ଯେତେବେଳେ ମୃତ୍ୟୁ ଯେତେବେଳେ ମଥାକୁ ନୁଆଁ ଦେଲେ, ସେଇଥିବେଳେ କୁହାଯାଏ ମୃତ୍ୟୁ ମୂର୍ଦ୍ଧ୍ନି ପଦଙ୍ଗତ୍ୱା ଆରୁଭ ଅଦ୍ଭୁତ ଗ୍ରହମ, ଧ୍ରୁବ ମହାରାଜ କ'ଣ କଲେ ନା ତାଙ୍କ ମଥାରେ ପାଦ ରଖିଲେ, ଗୋଟେ ଷ୍ଟେପିଂ ଷ୍ଟୋନ୍ ମଥାରେ ପାଦ ରଖିକିରି ସେ ତାଙ୍କର ଅଦ୍ଭୁତ ଗୃହମ ଆରୁଭ ଅଦ୍ଭୁତ ଗୃହମ ସେ ବୈକୁଣ୍ଠ ବିମାନକୁ ବିମାନରେ ଆରୋହଣ କଲେ ଭଗବା ଏଇ ଧ୍ରୁବ ମହାରାଜ। ତେଣୁ ଏହିଭଳି ଭାବରେ ଭକ୍ତମାନେ ମୃତ୍ୟୁକୁ ଜୟ କରନ୍ତି, ଭଗବାନ ଯିଏ ପ୍ରାପ୍ତ ହେଲେ, ଭଗବାନ ଯିଏ ଜୟ କଲେ, ମୃତ୍ୟୁକୁ ଜୟ କରିବା ପାଇଁ ତାଙ୍କୁ ଅସୁବିଧା ହେବ, କଷ୍ଟ ହେବ ମୃତ୍ୟୁକୁ ଜୟ କରିବା ପାଇଁ, ମୃତ୍ୟୁକୁ କେହି ଜୟ କରିପାରନ୍ତି ନାହିଁ, ମୃତ୍ୟୁ ମୃତ୍ୟୁ ସର୍ବହରସ୍ୟାହମ୍, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ମୃତ୍ୟୁ ରୂପରେ ମୁଁ ସମସ୍ତଙ୍କର ସବୁକିଛି ହରଣ କରିନିଏ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ତାଙ୍କର କିଛି ହରଣ ହେଇ ଆୟୁ ହରତି ବୈ ପୁଂସାମ ଉଦନ୍ୟସ୍ତଙ୍କ ଜନ୍ମସୌ ତତ୍ସର୍ଥ ଯତ୍କ୍ଷଣ ନିହିତ ଉତ୍ତମ ଶ୍ଳୋକ ବାର୍ତ୍ତେୟା। ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୌନକ ଋଷି ଏଇଟା କହୁଛନ୍ତି ସୁତ ଗୋସ୍ୱାମୀଙ୍କୁ, ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି, କିନ୍ତୁ ଯେଉଁମାନେ ତତ୍ସର୍ତ୍ତେ ତାଙ୍କର କୌଶ ଆୟୁଷ ହରଣ ହେଇପାରେ ନାହିଁ, ଯତ୍କ୍ଷଣ ନିହିତ ଗୋଟିଏ କ୍ଷଣ ଉତ୍ତମ ଶ୍ଳୋକ ବାହାରିଥିଲା ଭଗବାନ କଥାରେ ଭଗବାନଙ୍କୁ ବିତିଲା, ହରେ କୃଷ୍ଣ 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 ହରେ 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 ରାମ ରାମ, ଗୋଟିଏ କ୍ଷଣ। ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଜୀବନ ଭିତରେ ଗୋଟିଏ କ୍ଷଣ, ନା ବର୍ଷ ଭିତରେ ଗୋଟିଏ କ୍ଷଣ, ନା ମାସ ଭିତରେ, ନା ସପ୍ତାହ ଭିତରେ, ନା ଗୋଟିଏ ଦିନରେ, ନା ଗୋଟିଏ ଦିନରେ ଯେ ଜୀବନ ସାରା, ଜୀବନ ସାରା ଯଦି ଗୋଟିଏ କ୍ଷଣ ଯଦି ଭଗବାନ କଥା ଦେଇଛନ୍ତି ତାହେଲେ ତାଙ୍କର ଆୟୁଷ ହରଣ ହେଇପାରିବ ନାହିଁ, ଏଭଳି ଭାବରେ କୁହାଯାଇଛି, ଆଚାର୍ଯ୍ୟ ଟୀକାରେ କହିଛନ୍ତି କଥା। ତେଣୁ ଏଇଭଳି ଭାବରେ ଭଗବାନ ଜିତିବାର ଉପାୟ ରହିଛି। ଭଗବାନ କହୁଛନ୍ତି ମୋତେ କେମିତି ଜିତିବ, ଭଗବତ ଗୀତାରେ ଭଗବାନ କହିଲେ ସର୍ବଗୃହ୍ୟ ତମଂ ଗୃହ୍ୟ, ମୁଁ ସବୁଠାରୁ ଗୃହ୍ୟତମ ଜ୍ଞାନ ତମକୁ ଦେଉଛି। ଦୁଇଥର କହୁଛି, ଗୋଟେ ଥର ନୁହଁ, ଗୃହ୍ୟତମ ଜିନିଷ କେହି କାହାକୁ କହନ୍ତି ନାହିଁ, ସାଧାରଣରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ଭଗବାନ ସମସ୍ତଙ୍କର ସୁହୃଦ। ସିଏ ଭଗବାନ କେହି ଶତ୍ରୁ ନାହାନ୍ତି କି କେହି ମିତ୍ର, ଭଗବାନ ସମସ୍ତ ଭଗବାନ ହେଉଛନ୍ତି ସମସ୍ତଙ୍କର। ତମେବ ମାତା ଚ ପିତା ତମେବ, ତମେବ ବନ୍ଧୁ ଚ ସଖା ତମେବ, ତମେବ ଜ୍ଞାନ ତମେବ, ତମେବ ସର୍ବଂ ମମ ଦେବ ଦେବ, ତମେବ ସର୍ବଂ ମମ ଦେବ। ଭଗବାନ ସବୁ କିଛି, ତେଣୁ ଭଗବାନଙ୍କର ଓପନ୍ଲି କହିଦେଲେ ସବୁଠାରୁ ଗୃହ୍ୟତମ ଜ୍ଞାନ, ଏଇଟା କହୁଛନ୍ତି ଗୃହ୍ୟତମ, ପୁଣି କହୁଛନ୍ତି ଦୁଇଥର କହିଲେ, ଗୋଟେ ଥର କହିଲେ ନାହିଁ, ଦୁଇଥର କହିଲେ, ଓପନ୍ଲି କହିଲେ। 18 ଅକ୍ଷୁଣୀ ସୈନ୍ୟ ରହିଛନ୍ତି, ଗୋଟେ ପକ୍ଷରେ 11 ଅକ୍ଷୁଣୀ ସୈନ୍ୟ, ଗୋଟେ ପକ୍ଷରେ 7 ଅକ୍ଷୁଣୀ ସୈନ୍ୟ, ମଝିରେ ଭଗବାନ କହୁଛନ୍ତି, ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ସର୍ବସାକ୍ଷିତ୍ୱମ୍, ସମସ୍ତେ ସାକ୍ଷୀ ରହିଛନ୍ତି ଭଗବାନ ଯେଉଁ କଥା କହିଲେ, ଏ ଲୁଚା ଛୁପା ଭାବରେ କହିନାହାନ୍ତି, ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ ସମସ୍ତେ ଶୁଣୁଛନ୍ତି। ସେଇଟା ଖାଲି ଯେ ମହାଭାରତ ଯୁଦ୍ଧରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ଶୁଣୁଛନ୍ତି ତାହା ନୁହଁ, କାରଣ ଅର୍ଜୁନ ଏକାଦଶଦ୍ୱାରା ବର୍ଣ୍ଣନା କରାଯାଇଛି, ବିଶ୍ୱରୂପରେ ଦେଖୁଛନ୍ତି ସମସ୍ତେ। ରୁଦ୍ରାଦିତ୍ୟବ ସବଦେଶ ସାଧ୍ୟା ବିଶ୍ୱେ ଶୁଣୁମ ଋତସ୍ୱପାଶ୍ଚ ଗନ୍ଧର୍ବ ଯକ୍ଷ ସୁରସିଦ୍ଧ ସଂଘା ବିକ୍ଷନ୍ତି ତ୍ୱାଙ୍ଗେ ସ୍ମିତଶୈବ, ସମସ୍ତେ ଦେଖୁଛନ୍ତି ଭଗବାନ, ଲୋକରେ ସମସ୍ତେ ଦେଖୁଛନ୍ତି ଭଗବାନଙ୍କୁ, ସେ କଥା ମଧ୍ୟ ସମସ୍ତେ ଶୁଣୁଛନ୍ତି ଭଗବାନ କଥା। ଏମିତିକି 150 ମାଇଲ ଦୂରରେ ରହିକରି ମଧ୍ୟ ହସ୍ତିନାପୁରରେ ସଞ୍ଜୟ ଶୁଣୁଛନ୍ତି ସେ କଥା, ଖାଲି ଶୁଣୁଛନ୍ତି, ତା ଦେଖୁଛନ୍ତି ଭଗବାନଙ୍କ ରୂପକୁ, ଏସବୁ ବର୍ଣ୍ଣନା କରାଯାଇଛି। ଏଇଟା ଯେତେବେଳେ ସେ ବର୍ଣ୍ଣନା କରୁଥିଲେ ସେଇ ସମୟରେ ବ୍ୟାସଦେବତା ପୂର୍ବରୁ ଏଇଟା ରଚନା କରିଛନ୍ତି ମହାଭାରତ, କ'ଣ ହବ ଭବିଷ୍ୟତରେ ସେଇଟା ସେ ଜାଣିଛନ୍ତି, ଭବିଷ୍ୟତ ଅତୀତ ବର୍ତ୍ତମାନ ଶାସ୍ତ୍ର ହେଉଛି ଏଇଭଳି ଭାବରେ। ଅତୀତ କଥା ଖାଲି କୁହାଯାଇଛି ତା ନୁହଁ, ଭବିଷ୍ୟତ କଥା ମଧ୍ୟ କୁହାଯାଇଛି, ମହାଭାରତ ବ୍ୟାସଦେବ ରଚନା କଲେ ସେଇଟାକୁ, ଯାହା ହଉ ତା ପୂର୍ବରୁ କି ପରେ ସେଇ ସମୟ ପାଖାପାଖି ସେଇ ସମୟ ରଚନା କରିଛନ୍ତି ମହାଭାରତ। ସେଠି ଯେତେବେଳେ ଇଏ କହୁଥିଲେ କିଏ ଧୃତରାଷ୍ଟ୍ରଙ୍କୁ ସଞ୍ଜୟ କହୁଥିଲେ, ସେଠି ବ୍ୟାସଦେବ ଶୁଣିକି ଲେଖୁନଥିଲେ, ସିଏ ତାଙ୍କର ଅଲଗା ଲେଖୁଛନ୍ତି, ସିଏ ବଦ୍ରିନାଥ ଆସ ଲେଖୁଛନ୍ତି। ତେଣୁ ଇଏ ଭଗବାନ ଯିବା ପରପର ଘଟଣା ପରେ 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 ବୋଧେ ଏଇଟା ହେଇଛି, କାରଣ ତାପରେ 30 ବର୍ଷ ପରେ ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ ଭାଗବତ କଥା ଶୁଣାଉଥିଲେ, ମହାଭାରତ ତା ପୂର୍ବରୁ ଲେଖା ହେଇଛି, ଲାଷ୍ଟକୁ ଭାଗବତ ରଚନା କଲେ ସିଏ। ମହାଭାରତରେ 60 ଲକ୍ଷ ଶ୍ଳୋକ ରହିଛି, କାରଣ ବ୍ୟାସଦେବ ଯେଉଁ ଆସିଲେ ଏଇ ଦ୍ୱାପର ଅନ୍ତିମ ଯୁଗରେ ଆସିଥିଲେ ବ୍ୟାସଦେବ, ବ୍ୟାସଦେବ ଆସି ସମସ୍ତ ଶାସ୍ତ୍ର ରଚନା କଲେ, କିନ୍ତୁ ସେ ଶାନ୍ତିପ୍ରାପ୍ତ ହେଇପାରିଲେ ନାହିଁ। ବିଶେଷ ଭାବରେ ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁ ନା ତ୍ରୈନ ସ୍ଥିତି ଗୋଚରା, ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏମାନଙ୍କର ବେଦ ପ୍ରତି ଅଧିକାର ନାହିଁ, ସ୍ତ୍ରୀ ଲୋକମାନେ ଶୂଦ୍ରମାନେ ବା ଉନ୍ନତ ଲୋକରେ ଉନ୍ନତ ଜନ୍ମରେ ଉନ୍ନତ କୂଳରେ ହେଲେ ମଧ୍ୟ ତାଙ୍କର ଯେଉଁ ସେ ଜ୍ଞାନ ନାହିଁ କ'ଣ ଗୁଣ ନାହିଁ, ତାହେଲେ ସେମାନେ ବେଦକୁ ଅଧ୍ୟୟନ କରିପାରିବେ ନାହିଁ, ତେଣୁ ତାଙ୍କ ପାଇଁ ମହାଭାରତ ରଚନା କଲେ। ତେଣୁ ମହାଭାରତ ଯେତେବେଳେ ରଚନା କଲେ ସେ ଚିନ୍ତା କଲେ କେମିତି ରଚନା କରିବା କହିକିରି, ସେ ଚିନ୍ତା କଲେ, ଗଣେଶଙ୍କୁ ଅନୁରୋଧ କଲେ, କ୍ଷିପ୍ର ଲେଖକ ସେ, ଷ୍ଟେନୋ ସ୍ପିଡ୍ ରାଇଟର ସେ ଗଣେଶ,
ଗଜାନନଂ ଭୂତ ଗଣାଦି ସେବିତଂ କପିତ ଜମ୍ବୁ ଫଳ ଚାରୁ ଭକ୍ଷଣଂ ଉମାସୁତଂ ଶୋକ ବିନାଶକାକଂ ନମାମି ବିଘ୍ନେଶ୍ୱର ପାଦ ପଙ୍କଜଂ, ନମାମି ବିଘ୍ନେଶ୍ୱର ପାଦ ପଙ୍କଜଂ, ନମାମି ବିଘ୍ନେଶ୍ୱରଙ୍କୁ ଯେତେବେଳେ ଅନୁରୋଧ କଲେ, ବିଘ୍ନେଶ୍ୱର କହିଲେ ଠିକ୍ ଅଛି ମୁଁ ଲେଖିବି ଯେ ଗୋଟେ କଣ୍ଡିସନରେ, ନା କ'ଣ ନା ମୋର ଲେଖନୀ ବନ୍ଦ ହେବ ନାହିଁ, ଯଦି ବନ୍ଦ ହେଇଯିବ ମୁଁ କଥା ଆଉ ଲେଖିବି ନାହିଁ, ସେତିକି ରହିବ। ବ୍ୟାସଦେବ କହିଲେ ଠିକ୍ ଅଛି ତୁମେ ଆପଣ ଲେଖିବେ, କିନ୍ତୁ ଗୋଟେ କଣ୍ଡିସନରେ, ନା କ'ଣ? ଲେଖିଲା ବେଳକୁ ଚିନ୍ତା କରିବେ କ'ଣ ମୁଁ କହିଲି, ତାର ଅର୍ଥ ବୁଝିକି ଲେଖିବେ। ବ୍ୟାସଦେବ ଏଭଳି କଥା କହିଲେ କୁଟ ସବୁ କୁହାଯାଏ, କୁଟ ଏଭଳି ସବୁ କୁଟ ରହିଛି, ଯେଉଁ କୁଟକୁ ବୁଝିବା ପାଇଁ ତାକୁ ସମୟ ଲାଗିଲା। 18,800 କୁଟ ରହିଛି ମହାଭାରତରେ। ତେଣୁ ବ୍ୟାସଦେବ ରଚନା କରି ଚାଲିଲେ, ସିଏ ଲେଖି ଚାଲିଲେ, ଏଇଭଳି ଭାବରେ ଚାଲିଲା 60 ଲକ୍ଷ ଶ୍ଳୋକ। 60 ଲକ୍ଷ ଶ୍ଳୋକ ଲେଖିଦେଲେ ମହାଭାରତ। ଏ କଥା ଶୁଣିଲେ ଯେତେବେଳେ ଦେବତାମାନେ ଶୁଣିଲେ, ସେମାନେ ଆସି ପହଞ୍ଚିଗଲେ, ପ୍ରଭୁ ଆମକୁ କିଛି ଦେବେନି, ସବୁ ଖାଲି ମାନବ ସମାଜ ପାଇଁ ରହିବ, ନା ନିଅ ତୁମେ 50% ନିଅ, 30 ଲକ୍ଷ ଦେଇଦେଲେ, ଦେବତାମାନଙ୍କୁ ଦେଇଦେଲେ। ତାପରେ ଗନ୍ଧର୍ବମାନେ ଆସିଲେ, ପ୍ରଭୁ ଆମକୁ କିଛି ଦିଅନ୍ତୁ, ନା ନିଅ 15 ଲକ୍ଷ। ତାପରେ ପିତୃଲୋକ ଲୋକମାନେ ଆସିଲେ, ତାଙ୍କୁ 14 ଲକ୍ଷ ଦିଆଗଲା। ତେଣୁ ମାନବମାନଙ୍କ ପାଇଁ ରହିଲା ଲକ୍ଷେ, ଇତିଶି ମହାଭାରତ ଶତସହସ୍ରାଙ୍କ ଲକ୍ଷେ ଶ୍ଳୋକ ରହିଛନ୍ତି। 18 ପର୍ବରୁ ଭୀଷ୍ମ ପର୍ବର 25-42 ଏଇ 18 ଅଧ୍ୟାୟରେ ଏଇ ଭଗବତ ଗୀତାର ଜ୍ଞାନ ଭଗବାନ ଦେଇଛନ୍ତି। ତେଣୁ ଏଇସବୁ ଜ୍ଞାନ ଦେଇକରି ଅନ୍ତିମରେ କହିଲେ, ସବୁ ଜ୍ଞାନ ଦେଇକରି କହିଲେ, ସବୁଠାରୁ ବୃହତ୍ତମ ଜ୍ଞାନ ମୁଁ ଆଉ ଥରେ ଦେଉ ତୁମକୁ, ନବମ ସ୍କନ୍ଧ 34 ଅଧ୍ୟାୟରେ କହିଥିଲି, ପୁଣି ଆଉ ଥରେ କହୁଛି, ଏଇଟା ମାଧ୍ୟମରେ ତୁମେ ମୋତେ ଜିତିଯିବ, ଏ ମୃତ୍ୟୁକୁ ମୋତେ ଜିତିଯିବ। କ'ଣ ସେଇଟା? ମନ୍ମନା ଭବ ମଦ ଭକ୍ତ ମଜାଦି ମାଂ ନମସ୍କୁରୁ, ଏଇ 4 ଜିନିଷ ଆଉ ବେଶୀ ଦରକାର ନାହିଁ। 64 ଅକ୍ଷରରେ ଭଗବାନ ସବୁ ଗୀତାର ସାର ଦେଇଥିଲେ, 64 ଅକ୍ଷରରେ 64 2 ଶ୍ଳୋକ, ଏ 65 ଶ୍ଳୋକର ଏ ଅଧାରେ ସବୁକିଛି ରହିଗଲା। ମନ୍ମନା ଭବ, ମନରେ ମଧ୍ୟ ଚିନ୍ତା କର, ଜରାସନ୍ଧ ମନରେ ଚିନ୍ତା କରୁଥିଲା କିନ୍ତୁ ପରୋକ୍ଷ ଭାବରେ ଚିନ୍ତା କରୁଥିଲା। ମନ୍ମନା ଭବ ମଦ ଭକ୍ତ, ମୋର ଭକ୍ତ ହୁଅ, ଜରାସନ୍ଧ ଭଗବାନ ଭକ୍ତ ହେଉନଥିଲା, ସେ ବିଷ୍ଣୁଙ୍କର ଭକ୍ତ ହେବ ବୋଲି ଚିନ୍ତା କରୁଥିଲା। ମନ୍ମନା ଭବ ମଦ ଭକ୍ତ ମଜା ଆଜି, ମୋର ପୂଜା କର, ସେ କିନ୍ତୁ ଭଗବାନ କୃଷ୍ଣଙ୍କ ପୂଜା କରୁନଥିଲା। ଏବଂ ମାଂ ନମସ୍କୁରୁ, ମୋତେ ପ୍ରଣାମ କର, ଏତିକି ହେଲେ ଆମେ ଭଗବାନ ଜିତିଯିବା। ଏଇ ଭଗବାନ କଥା ଶ୍ରବଣ କରିକିରି, ଏଇ ଭଗବାନ ଯେ କଥା ଶ୍ରବଣ କରି ସେ ଅନୁସାରେ ଭଗବାନଙ୍କୁ ପୂଜା କରିବେ। ଅନ୍ୟତେ ଏବଂ ମଜାନନ୍ତ ସୁତ ଅନ୍ୟ ବି ଉପାସୁଥେ ତେ ବି ଚାହାନ୍ତି ତରନ୍ତି ଏବଂ ମୃତ୍ୟୁ ଶୁତି ପରାୟଣ, ଭଗବତ ଗୀତା 13 ଅଧ୍ୟାୟ ଭଗବାନ କହିଲେ। ଯେଉଁମାନେ କିଛି ଜାଣିନାହାନ୍ତି ଭଗବାନ ବିଷୟରେ, ଅନ୍ୟତେ ଏବଂ ଅଜାନନ୍ତ, ଭଗବାନ କିଛି ଜାଣିନାହାନ୍ତି, ଅନ୍ୟତେ ଏବଂ ଅଜାନନ୍ତ ସୁତ ଅନ୍ୟ ବି ଉପାସୁଥେ, କିନ୍ତୁ ଯେଉଁମାନେ ଜାଣିଛନ୍ତି ତାଙ୍କଠାରୁ ସେ ଶୁଣିକିରି ଭଗବାନ ଉପାସନା କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ସୁଧ୍ୱାନି ଉପାସ, ତେ ବି ଚାହାନ୍ତି ତରନ୍ତି ହେବ, ସେମାନେ ମଧ୍ୟ ମୃତ୍ୟୁ ପାର ହେଇଯିବେ, ମୃତ୍ୟୁ ଶ୍ରୁତି ପରାୟଣ, କାରଣ ସେ ଶୁଣୁଛନ୍ତି ଭଗବାନ କଥା, ଶୁଣିକିରି ଭଗବାନଙ୍କୁ ପରି ପୂଜା କରୁଛନ୍ତି। କେବଳ ଜଣେ ଖାଲି ଯଦି ଶୁଣିବ, 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେହେତୁ ଏତେ ଅଭ୍ୟସ୍ୟନ୍ତ କ'ଣ, ଯେଉଁମାନେ ଶ୍ରୁତ୍ୱା ଏଇଟାକୁ କ'ଣ ଭଗବାନଙ୍କୁ ଅସୁୟା ନ କରିକିରି ବା ଈର୍ଷା ନ କରିକି ଯଦି ଶ୍ରବଣ କରିବେ, ସେମାନେ ସବୁ ଉନ୍ନତ ଲୋକକୁ ଯାତ୍ରା କରିବେ। ଶ୍ରୁତ୍ୱା ଏଇ ଯେଉଁ 2 ଭାବରେ କୁହାଯାଇଛି, 18 ଅଧ୍ୟାୟରେ ଏଇଟା ଶ୍ଳୋକଟି କହିଛନ୍ତି, ଶ୍ରୁତ୍ୱା ଯେଉଁମାନେ ଶୁଣିବେ ଏଇଟା ଖାଲି, ଯେଉଁମାନେ ଅଧ୍ୟୟନ କରିବେ ଭଗବତ ଗୀତା ଏଭଳି ଶାସ୍ତ୍ର, ତାର ମହାତ୍ମ୍ୟ ଭଗବାନ କହିଛନ୍ତି ଅନ୍ତିମରେ, ଅଧ୍ୟ ସତ୍ୟ ଜୈମ୍ୟଙ୍ଗ ଧର୍ମ ସମ୍ବାଦ ମହାଭ ଜ୍ଞାନ ଯଜ୍ଞାନ ତେନା ମିଷ୍ଟ ସ୍ୱାମୀ ଥିମତି। ଯେଉଁମାନେ କେବଳ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯୋଗରେ ଭଗବାନଙ୍କର ଆରାଧନା କରିବେ। ଅଧ୍ୟ ସତ୍ୟ ଜୈମ୍ୟଙ୍ଗ ଧର୍ମ ସମ୍ବାଦ ଜ୍ଞାନ ଯଜ୍ଞାନ ତେନା, ତାପରେ ଶ୍ରଦ୍ଧାବାନ ଅନୁସୂୟ ସେ ଶୁଣିବା ଦେଖିଛ ନୋର ସୋପି ମୁକ୍ତ ଶୁଭନ ଲୋକନ ପ୍ରାପ୍ନିଆ ପୁଣ୍ୟକର୍ମ ନାମ, ପୁଣ୍ୟକର୍ମମାନଙ୍କର ଲୋକମାନଙ୍କର ସେମାନେ ପ୍ରାପ୍ତ ହେବେ, କେବଳ ଯେଉଁମାନେ ଶୁଣିବେ ଭଗବତ ଗୀତା, ଯେଉଁମାନେ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯୋଗରେ ଭଗବାନ ପୂଜା କରିବେ। ଗୀତାର ମହାତ୍ମା ଏଭଳି, ଗୀତା ମହାତ୍ମା ସ୍କନ୍ଦପୁରାଣରେ ବର୍ଣ୍ଣନା କରାଯାଇଛି, ଗୀତା ସୁଗୀତା କର୍ତ୍ତବ୍ୟମ କିମନେ ଶାସ୍ତ୍ର ବିସ୍ତାରେ ଯାହା ସ୍ୱୟଂ ପଦ୍ମନାଭ ସେ ମୁଖ ପଦ୍ମ ନିଶ୍ଚିତମ, ପଦ୍ମନାଭଙ୍କର ମୁଖପଦ୍ମରୁ ଆସୁଛନ୍ତି ଭଗବତ ଗୀତା, ଆମ ପାଇଁ କେତେ ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି, ଉଦ୍ଧାର ହେବା ପାଇଁ, ତାଙ୍କୁ ଜିତିବା ପାଇଁ, ମୃତ୍ୟୁକୁ ଜିତିବା ପାଇଁ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, କିନ୍ତୁ କରିକିରି ମଧ୍ୟ ଜରାସନ୍ଧ ଭଗବାନ ଜିତିପାରିଲା ନାହିଁ। ଅବଶ୍ୟ ଗୋଟେ ଥର ଜିତିଲା, ଏ କଥା ସେ କହୁଛି, ସେ ସବୁରେ ସପ୍ତଦଶାହଂ ଦେଇ ସଂଯୁଗାମି ପରାଜିତ, 17 ଥର ପରାଜିତ ହେଲା ପରେ ପ୍ରତିଥର ସେ ଚିନ୍ତା କରୁଥିଲା ଆଉ ଯୁଦ୍ଧ କରିବି ନାହିଁ, ଯାଇକି ତପସ୍ୟା କରିବି, ପ୍ରତିଥର ଚିନ୍ତା କରୁଥିଲା, ଏବଂ ସେ ବିହାର ମଗଧ ଅଭିମୁଖ ନ ଯାଇକିରି ହିମାଳୟ ଅଭିମୁଖ ଯାଉଥିଲେ। କିନ୍ତୁ ରାଜାମାନେ ସବୁ ଆସି ପହଞ୍ଚିଯିବେ, ଭଗବାନ ଆସିଛନ୍ତି ସବୁ ପାପୀମାନଙ୍କୁ ହତ୍ୟା କରିବା ପାଇଁ, ଆଉ ସେ କେମିତି ଯାଇ ତପସ୍ୟା କରିବ। ସେ ରାଜାମାନେ ଆସିକିରି କହିବେ, ରାଜନ ଆପଣଙ୍କର ତପସ୍ୟା କରିବା ପାଇଁ ଯୋଗ୍ୟ ଏ ବ୍ରାହ୍ମଣମାନେ ମୁରୁଡ଼ିସିମାନେ କରିବେ ନା, ଆପଣ ରାଜା ଯୁଦ୍ଧ କରିବେ ଗୋଟେ ଥର ନହେଲେ କ'ଣ, ପୁଣି ସେକେଣ୍ଡ ଟାଇମ୍ ଆମେ ତାକୁ ଜିତିଯିବା, ଏଇଭଳି ଭାବରେ ତାଙ୍କୁ ଇଏ କରିବେ, ତେଣୁ ସେ ଯିବେ ପୁଣି ମଗଧକୁ ଯିବେ। ପୁଣି ଗୋଟେ ବର୍ଷ ପରେ ପୁଣି ସବୁ ସୈନ୍ୟ ଆସି ପହଞ୍ଚିଗଲେ, ପୁଣି ଯାଇ ପହଞ୍ଚିଗଲେ ବିଗୁଲ ବଜେଇବେ 50,30,100 17 ଥର ଏଇଭଳି ଭାବରେ ହେଲା। ପ୍ରତିଥର ଏଇଭଳି ଭାବରେ ହାରିକିରି ଭଗବାନ ତାକୁ ଛାଡ଼ି ଦିଅନ୍ତି। ବଳରାମ ପ୍ରଥମ ଥର ଭାବୁଥିଲେ ତାକୁ ହତ୍ୟା କରିବେ ବୋଲି, କିନ୍ତୁ ଭଗବାନ କହିଲେ ନା ନା ଆମେ ତାଙ୍କୁ ଛାଡ଼ିଦେବା, କାହିଁକିନା ସେ ପୁଣି ଆଣିକି ଆସିବେ 2300 ନା ପୁଣି ନେକ୍ସଟ ଟାଇମ୍ ଆଣିକି ଆସିବେ। ଏଇଭଳି ଭାବରେ 17 ଥର କାଳ ସେ ପରାଜିତ ହୋଇଥିଲେ। କିନ୍ତୁ 23 ଅକ୍ଷୁଣୀ ସୈନ୍ୟ, କିନ୍ତୁ ଜିଗିଏ ଏକ ମହମ୍ ପରମ, ଗୋଟେ ଥର ମୁଁ ଜିତି ଯାଇଥିଲି, ପରମ ପରମ ଶ୍ରେଷ୍ଠ ଜିତା ଜିତି ମୁଁ ଜିତା ପ୍ରାପ୍ତ ପଟ ପ୍ରାପ୍ତ ହୋଇଥିଲି। କାହିଁକିନା ସେ ବ୍ରାହ୍ମଣମାନଙ୍କୁ ବନ୍ଦିକି ରଖିଥିଲେ ଏବଂ କହିଲେ ଯଦି ଏଥର ମୁଁ ହାରିବି ତାହେଲେ ତୁମକୁ ହତ୍ୟା କରିବି, ତେଣୁ ବ୍ରାହ୍ମଣମାନେ ଭଗବାନ ପ୍ରାର୍ଥନା କଲେ ପ୍ରଭୁ ଆପଣଙ୍କ ହାତରେ ଆମ ଜୀବନ ରହିଛି, ତେଣୁ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି, ଭଗବାନ ନିଜର ସମ୍ମାନକୁ ମୋତେ ଭଙ୍ଗ କରିଦେବେ, ମୁଁ ହାରିଲେ ଆଉ କିଛି ଅସୁବିଧା ନାହିଁ, ବା ମୁଁ ଯୁଦ୍ଧରୁ ପଳାଇଯିବି ମୋତେ ନିନ୍ଦା କରିବି କିଛି ଚିନ୍ତା ନାହିଁ, ଭଗବାନ ଚିନ୍ତା କଲେ ନାହିଁ ତାଙ୍କର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ, ଏ ଭଗବାନ ଭକ୍ତ ବତ୍ସଳତା, ତେଣୁ ତାଙ୍କର ବ୍ରାହ୍ମଣମାନଙ୍କୁ ରକ୍ଷା କରିବା ପାଇଁ ଭଗବାନ ପଳାଇଗଲେ, ପରାଜିତ ହୋଇକି ପଳାଇଗଲେ। ପରାଜିତ କ'ଣ, ସେ ଯୁଦ୍ଧ କଲେ ନାହିଁ ଆଉ ପରାଜିତ କ'ଣ, ଯୁଦ୍ଧ କଲେ ଧରିକି ପଳାଇଗଲେ, ଭୟ କରି ଦେଖିକି ଜରାସନ ଦେଖିକି ଭୟ କଲେ, ଜରାସନ ଚିନ୍ତା କରିଥିଲେ ଏଇଟା ବଡ଼ ଡରୁଆଟା, ଏଭଳି ଡର ମୁଁ ଦେଖିନି କାହାକୁ, ଏଭଳି ଭାବେ ଚିନ୍ତା କରୁଥିଲା। ଏଇଭଳି ଭାବରେ ଏଠି କହୁଛନ୍ତି ଜିଜ୍ଞେ ଏକ ମହମ୍ ପରମ, ଗୋଟିଏ ଥର ମୁଁ ତାଙ୍କୁ ଜୟ କରିଥିଲି, ଏ କଥା ଶିଶୁପାଳ କହିବାରୁ ଶିଶୁପାଳ ବର୍ତ୍ତମାନ ଆଶ୍ୱାସନ ପାଇବେ, ସତ କଥା ତ ମୁଁ ଭୁଲି ଯାଇଥିଲି ଏ କଥା। ତେଣୁ ଏଇଭଳି ଭାବରେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ସନାତନ ଏବଂ ସର୍ବେ ସଙ୍ଗତ୍ୟୋକ୍ତେ ବି ତସ୍ୟ ଦୌମନସ୍ୟା ତ୍ୟାଗ ଦୃଷ୍ଟୁଆ, ଖାଲି ଯେ ଜରାସନ୍ଧ କହୁଥିଲେ ତା ନୁହଁ, ସବୁ କଥା ବର୍ଣ୍ଣନା କରାଯାଇନାହିଁ, ସୁଖଦେବ ଗୋସ୍ୱାମୀ କହିନାହାନ୍ତି, ବହୁତ କଥା ହେଇଛି ସେଠି, ଅନ୍ୟ ରାଜାମାନେ ମଧ୍ୟ ତାଙ୍କ କଥା କିଛି କହୁଥିବେ ନା, ଆମର ଗୋଟେ ସଭାରେ ଯଦି 1000 ଲୋକ ଆମ କଥା ଗୋଟେ ମିଟିଂରେ ମଧ୍ୟ ପ୍ରେସିଡେଣ୍ଟ ରହିଛନ୍ତି ତାଙ୍କୁ କଥା ହେଉଥିବା ଅନ୍ୟମାନେ ତାଙ୍କ ଭିତରେ କଥା ହେଉଥିବେ, ତେଣୁ ଏଠି ମଧ୍ୟ ବିଭିନ୍ନ ରାଜାମାନେ ସବୁ କଥା ହେଉଥିବେ, ଏମିତି ହେଲା ସେମିତି ହେଲା ସେମିତି ହେଲା, ତେଣୁ କିନ୍ତୁ ଯାହା କଲେ ମଧ୍ୟ ଶିଶୁପାଳଙ୍କର ଦୌର୍ମନ୍ୟତା ଯେଉଁ ରହିଛି, ଦୌର୍ମନ୍ୟ ଯେଉଁ ଆମେ କହିଥିଲୁ ନା ସେଦିନ, ତାଙ୍କର ଜିଭା ଶୁଖିଯାଇଥିଲା, ଏଭଳି ଭାବେ ଶରୀର ଜଳିଯିବା ପାଇଁ ଲାଗୁଥିଲା, ଏଭଳି ଭାବରେ ଦୂର ହେଉନଥିଲା, ତେଣୁ ଏଇଟାକୁ ଦେଖିକିରି ଦୃଷ୍ଟୁଆ ସର୍ବଶ୍ରେଷ୍ଠ ପିତୃତୁଲ୍ୟ ତେନ, ଜରାସନ୍ଧ ସବୁଠାରୁ ଶ୍ରେଷ୍ଠ ସିଏ ଥିଲେ ପିତୃତୁଲ୍ୟ ବୟସରେ, ଏବେ ମଧ୍ୟ ତସ୍ୟ ପରମାଦରଣୀୟ, ଏବଂ ଶିଶୁପାଳଙ୍କର ଆଦରଣୀୟ ବ୍ୟକ୍ତି ସିଏ ଥିଲେ। କୃଷ୍ଣ ହେଉଛନ୍ତି ନିରାଦରଣୀୟ ବ୍ୟକ୍ତି, କୃଷ୍ଣ ହେଉଛନ୍ତି କ'ଣ, ସେ ତାଙ୍କୁ ସମାଲୋଚନା କରାଯିବ, ତାଙ୍କୁ ତିରସ୍କାର କରାଯିବ, କିନ୍ତୁ ଇଏ ଦିଆ ହେବ ସମ୍ମାନ କାହାକୁ କରାଯିବ ନା, ଜରାସନ୍ଧ ଶିଶୁପାଳ ଏଭଳି ଥିଲା, ତସ୍ୟ ପରମାଦରଣୀୟ ବହୁତ ଆଦର କରୁଥିଲା ଜରାସନ୍ଧକୁ, ଭଗବାନ ଭଳି ପୂଜା କରୁଥିଲା ଜରାସନ୍ଧ, ଭଗବାନଙ୍କୁ ବହୁତ ପ୍ରକାର ଗାଳି ଦେଉଥିଲା। ଏଇଭଳି ଭାବରେ ଶିଶୁପାଳ ଘଟଣା, ସ୍ୱୟଂ ଜରାସନ୍ଧ ଏବ ସ୍ୱାନୁଭାବ ପ୍ରଦର୍ଶନ ହେଇନା ଶାନ୍ତ ହୋଇଛି, ନିଜର ଅନୁଭବ କହୁଛନ୍ତି ସାନ୍ତ୍ୱନା ଦେଲେ, ଯାହାକୁ ଶୁଣିକି ସାନ୍ତ୍ୱନା ପ୍ରାପ୍ତ ହେବେ, ନହେଲେ ସାନ୍ତ୍ୱନା ପ୍ରାପ୍ତ ହେଇପାରୁନଥିବେ ଶିଶୁପାଳ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ଏଠି ଯେଉଁ ସେ କହିଲେ ନାହିଁ ଯେ କୃଷ୍ଣ ହେଉଛନ୍ତି ଯେ ସେ ହେଉଛନ୍ତି ସ୍ୱୟଂ ଭଗବାନ, କହିଲେ ନାହିଁ, କାହିଁକି କହିଲେ ନାହିଁ ନା, ସେ କହିଲେ ନାହିଁ କାହିଁକି ନା, ତାଙ୍କର ଗର୍ବ, ଇଏ କି ଭଗବାନ, ଅସୁର ସ୍ୱଭାବ, ଅସୁର ସ୍ୱଭାବ ହେଉଛି ଏଇଟା, ଭଗବାନ ଗ୍ରହଣ କରିବେ ନାହିଁ, ଅସତ୍ୟଂ ଅପ୍ରତିଷ୍ଠଂ ଦେ ଜଗତ ଆହୁର ନିଶ୍ୱରମ ଅପରସ୍ୱର ସମ୍ବୁଦ୍ଧମ କି ମାନତ କାମ ଅତି କମ, ତେଣୁ ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ ଅସୁର ବିଭାଗ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ, ତିନୋଟି ଶ୍ଳୋକରେ ଦୈବୀ ଗୁଣ କହିକରି ଆଉ ଏକୋଇଶଟି ଶ୍ଳୋକରେ ଅସୁରମାନଙ୍କ ବିଷୟରେ କହିବା ପାଇଁ ଆରମ୍ଭ କଲେ। ଚବିଶଟି ଶ୍ଳୋକ ରହିଛି ଷୋହଳ ଅଧ୍ୟାୟରେ ଭଗବତ ଗୀତାରେ, ଷୋହଳ ଅଧ୍ୟାୟରେ ଆମେ କହୁଛୁ ସେଥିରେ ମହାତ୍ମା ଯେଉଁମାନେ ଏ ଅଭୟଂ ସପ୍ତ ସଂସ୍କୃତି ଏଇଟାକୁ ଯେଉଁ ପାଠ କରିବେ ସେମାନେ ଭୟ ଭୟ ତାଙ୍କର ଚାଲିଯିବ, ମୃତ୍ୟୁକୁ ପାର ହେଇଯିବେ, ସେମାନେ ମୃତ୍ୟୁର ଭୟ ରହିବ ନାହିଁ ତାଙ୍କ ପାଇଁ। ତେଣୁ ଏଇଭଳି ଭାବରେ ନିଜର ଗର୍ବକୁ ରକ୍ଷା କରିବା ପାଇଁ ଏଇଭଳି ଭାବରେ କହିଲେ ମୁଁ ତାଙ୍କୁ ପରାସ୍ତ କରିଥିଲି, ମୁଁ ତାଙ୍କୁ ଗୋଟିଏ ଥର ପରାସ୍ତ କରିଥିଲି, କିନ୍ତୁ ସେ କହିଲେ ନାହିଁ ମୁଁ ବ୍ରାହ୍ମଣମାନଙ୍କୁ ରଖିଥିଲି, ଏସବୁ କରିଥିଲି, ଏସବୁ କଥା କହିଲେ ନାହିଁ, ଖାଲି କହିଲେ ପରାସ୍ତ କରିଥିଲି। ତେଣୁ ଏଇଭଳି ଭାବରେ ଆମର ସମୟ ହେଇଗଲା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ ଗି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ ଗି, ଜୟ ଶ୍ରୀ ଗୁରୁଦେବ ଗି, ଆମେ ଗୌର ଭକ୍ତଙ୍କ ଗି, ଦାୟୀ ଗୌର ପ୍ରମାଣ, ଜୟ ଶ୍ରୀ।